भगवते वासुदेवाय। श्रीमद् भागवतम दसम स्कंद 23वां अध्याय। यज्ञपत्नी मानंग प्रति परम दयाल श्री कृष्ण जो कृपा मान श्रवण करथले कृपार सिक्त हई बा सिद्ध हई यज्ञपत्नी माने प्रत्यावर्तन करिसेंती। ब्राह्मण माने सेमानंगर लोकातीत शुद्ध भक्ति को दर्शन करी निजको तुलना करछन्ती। ଭାଗବତର ଅନୁଶୀଳନ ଏ ଶବ୍ଦ ବ୍ରହ୍ମ ମାଧ୍ୟମ ରହିଥାଏ। ଜଗତରେ ଯେତେ ପ୍ରକାର ଶବ୍ଦ ଅଛି ଯାହାକୁ ଆମେ ବଚନ ବୋଲି କହୁଛେ, କଥା କହୁଛେ, ଶବ୍ଦ ସ୍ନେହ ସୃଷ୍ଟି କରେ, ଶବ୍ଦ ଆସକ୍ତି ସୃଷ୍ଟି କରେ, ଶବ୍ଦ କ୍ରୋଧ ସୃଷ୍ଟି କରେ, କିନ୍ତୁ ଶବ୍ଦ ସ୍ୱଭାବକୁ ପରିବର୍ତ୍ତନ କରିପାରେ ନା। କିଛି କ୍ଷଣ ଗୋଟେ ବ୍ୟକ୍ତି ଉପରେ ପ୍ରଭାବ ପକାଏ, କିଛି କ୍ଷଣ ଯେମିତି ଗୋଟେ ଲୋକ କ୍ରନ୍ଦନ କରୁଛି, କାନ୍ଦୁଛି, ତା ଦୁଃଖ କଥା କହିଦଉଛି, ସେ ଯାହା ଶବ୍ଦ ଯୋଉ ଗୋଟେ ପ୍ରକାଶ କଲା ସେଟା ହୃଦୟ ଭିତରେ କିଛି କ୍ଷଣ ପାଇଁ ରୁହେ। ଜଗତର ଯୋଉ ଶବ୍ଦ ବ୍ରହ୍ମ, ଭାଗବତମ ଯୋଉ ଶବ୍ଦ ବ୍ରହ୍ମ, ସେ ଶବ୍ଦ ବ୍ରହ୍ମର ଅନୁଶୀଳନ କିଭଳି ବେଦଜ୍ଞ ବ୍ରାହ୍ମଣ ସ୍ୱର୍ଗକୁ ଯିବା ପାଇଁ ଯଜ୍ଞ କରୁଛନ୍ତି, ଶୁଦ୍ଧ ଭକ୍ତି ଆଗରେ ସେମାନେ ନତମସ୍ତକ ହେଉଛନ୍ତି। ନାସାମ ଜିଦା ଦିଜାତି ସଂସ୍କାର ନ ନିବାସ ଗୁରୁ ଭାବି ନ ଶୌଚମ ନତ୍ମୀମାଂସା, ଏମାନଙ୍କର ଶୌଚତା ନାହିଁ, ଏମାନେ ଆତ୍ମମୀମାଂସା କଣ ଜାଣନ୍ତି ନା, ଏମାନେ ଗୁରୁକୁଳରେ ବାସ କରି ନିଜକୁ ଧିକାର କରିଛନ୍ତି। ଏ ଶବ୍ଦ ବ୍ରହ୍ମାନ ଶୀଳନ ଆମେ ବ୍ରାହ୍ମଣଙ୍କ ମୁଖରୁ ସୁଖଦେବ ଯାହା କହୁଛନ୍ତି, ବ୍ରାହ୍ମଣଙ୍କର ହୃଦୟର ଭାବକୁ ସୁଖଦେବଙ୍କର ମୁଖରୁ ଆମେ ଶୁଣୁଛେ। ଭାଗବତ ଶ୍ରୁତ ପରମ୍ପରାରେ ଏ ଶବ୍ଦ ବ୍ରହ୍ମ ଆବିର୍ଭାବ ହୁଅନ୍ତି। ଏ ଶବ୍ଦ ବ୍ରହ୍ମ ଗୁରୁଙ୍କ ଦ୍ୱାରା କୀର୍ତ୍ତିତ ହୁଏ, ଶିଷ୍ୟ ତାକୁ ଶ୍ରବଣ କରେ ଏବଂ ଏ ଶବ୍ଦ ବ୍ରହ୍ମ ହୃଦୟ ଭିତରେ ଆମର ଯୋଉ ଅନାଦି କାଳରୁ ଯୋଉ କୁସଂସ୍କାର ରହିଛି, ଏ କୁସଂସ୍କାରକୁ ବିଦୂରିତ କରିପାରେ। ଏ ଶବ୍ଦ ବ୍ରହ୍ମକୁ ଧାରଣ କରିବା ପାଇଁ ଏତେ ପ୍ରକାର ତପସ୍ୟା ଚାଲିଛି ଆମର। ଆମ ଜୀବନରେ ଏତେ ପ୍ରକାର ଯୋଉ ଅନୁଶୀଳନ ଆମେ ସବୁ କରୁଛେ, ମଙ୍ଗଳାରତୀ ଉଠିବା, ଭଜନ କରିବା, ଶବ୍ଦ ବ୍ରହ୍ମକୁ ଧାରଣ କରିବା, ଯେମିତି ନାମ ଆମେ କରୁଛେ, ନାମ ହଉଛି ଶବ୍ଦ ବ୍ରହ୍ମ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଏ ଶବ୍ଦ ବ୍ରହ୍ମ ଭଗବାନ କଥା ହଉଛନ୍ତି ଶବ୍ଦ ବ୍ରହ୍ମ। ଯେଉଁ ସୁଖଦେବ ଗୋସ୍ୱାମୀ ପରିକିତ ମହାରାଜ ବ୍ରହ୍ମ ବିଶ୍ୱାସ ପ୍ରାପ୍ତ ହେଲା ପରେ, କାରଣ ଆଜି ଭାଗବତର ଆବିର୍ଭାବ ଦିନ, ଭାଗବତ ଜନ୍ମ ବୋଲି ଆଜି ଓଡ଼ିଶାରେ ବହୁତ ଲୋକ ପାଳନ କରନ୍ତି, ଲୋକମାନଙ୍କ ମତରେ ଆଜି ହିଁ ବା ପ୍ରଣୟ ହିସାବରେ ଆଜି ହିଁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଭାଗବତ ମୁଁ କହିଥିଲେ ଓଡ଼ିଶାରେ ଭାଗବତ ଜନ୍ମ ବୋଲି। ପ୍ରାୟ ଲୋକମାନେ ଏହି ଦିନରୁ ଭାଗବତ ନୂଆ ଆରମ୍ଭ କରନ୍ତି ଏବଂ ବର୍ଷ ପରେ ଭାଗବତର କେତୋଟି ଅଧ୍ୟାୟ, 365 ଅଧ୍ୟାୟ, 365 ଅଧ୍ୟାୟ ବର୍ଷଟା କେତେ ଦିନ, 65 ଦିନ, ତେଣୁ ସେମାନେ ଦିନ ଗୋଟେ ଗୋଟେ ଅଧ୍ୟାୟ ପଢିକି ଗାଁରେ ଦେଖିଥିବ, ସବୁ ଗୋଟେ ଗୋଟେ ଅଧ୍ୟାୟ ପଢନ୍ତି, ଠିକ ବର୍ଷ ଯୋଉଦିନ ସରିବ ସେଦିନେ ଭାଗବତ ସରିଯିବ, ସେଦିନ ପୂଜା କରିବେ, ଭାଗବତ ମାର ଆରତୀ କରନ୍ତି, ବ୍ରାହ୍ମଣ ମାନଙ୍କୁ ଡାକନ୍ତି, ଭୋଜି କରନ୍ତି, ଭୋଗ ଲଗାନ୍ତି, ସାଧାରଣ ଗ୍ରାମର ଲୋକମାନେ ସବୁ କରନ୍ତି। କିନ୍ତୁ ଭାଗବତ ମାଧ୍ୟମରେ ଭାଗବତ ଯୋଉ ଅନୁଶୀଳନ କରାଯାଏ, ଏ ଶବ୍ଦ ବ୍ରହ୍ମା ଅନୁଶୀଳନ, ତେଣୁ ଭାଗବତକୁ ପଢିକି ବୁଝିବା, ସେ ଅନ୍ୟ ସେଟା ବୁଦ୍ଧି ଦ୍ୱାରା ଆମେ ବୁଝୁଛେ, ଏଟା ଏ ବସ୍ତୁ, ଏଟା ଏ ବସ୍ତୁ, ବୁଦ୍ଧିପୂର୍ବକ ଗ୍ରହଣ କରୁଛେ। କିନ୍ତୁ ଭାଗବତର ଯୋଉ ଶକ୍ତି ବା ଭଗବାନଙ୍କର ଯୋଉ ଶକ୍ତି, ଶବ୍ଦ ବ୍ରହ୍ମର ଯୋଉ ଶକ୍ତି, ସେଟା ପରମ୍ପରା ମାଧ୍ୟମରେ ଆସେ। ମୁକ୍ତ ପୁରୁଷ ଶୁଦ୍ଧ ଭକ୍ତ ତାଙ୍କର ମୁଖରୁ ଯୋଉ ବିଗଳିତ ହରିକଥା, ତାଙ୍କର ପରମାତ୍ମାଙ୍କ ସହିତ ସମ୍ପର୍କ ରହିଛି, କୃଷ୍ଣଙ୍କ ସହିତ ସମ୍ବନ୍ଧ ରହିଛି, ନିତ୍ୟ ପ୍ରୀତିପୂର୍ଣ୍ଣ ସମ୍ବନ୍ଧ ରହିଛି, ତେଣୁ ତାଙ୍କର ମୁଖରୁ ଯୋଉଟା ଆସେ ସେଟା ହେଉଛନ୍ତି ଶବ୍ଦ ବ୍ରହ୍ମ। ସେଟା ଗୋଟେ ଜୀବର ସରଳ ଚିତ୍ର ଯଦି କିଏ ଶ୍ରବଣ କରେ ଗୁରୁ ବୈଷ୍ଣବଙ୍କର ଆନୁଗତ୍ୟରେ, ତାହେଲେ ସେ ଶବ୍ଦ ବ୍ରହ୍ମ କର୍ଣ୍ଣ ମାଧ୍ୟମରେ ପ୍ରବେଶ କରେ, କେଉଁଠି, ହୃଦୟରେ। ହୃଦୟରେ ପ୍ରବେଶ କଲା ପରେ ଅନାଦି କାଳରୁ ଜୀବର ଯେଉଁ କୁସଂସ୍କାର ରହିଛି, ସେ କୁସଂସ୍କାରର ପରିବର୍ତ୍ତନ ଆସେ। ଏଥିପାଇଁ ଲୋକମାନେ ସାଧୁସଙ୍ଘକୁ ଯାଆନ୍ତି। ସାଧୁସଙ୍ଘ ଯିବା ପାଇଁ ବହୁତ ଭେରାଇଟିର ଲୋକ ରହିଛନ୍ତି। କିଏ ଗୋଟେ ଜ୍ଞାନ ଆହରଣ କରି ଆସିବ, ସେ ଜ୍ଞାନଟାକୁ ସବୁଆଡେ ପ୍ରଚାର କରିବ। କିଏ ଯାଆନ୍ତି ସାଧୁମାନଙ୍କୁ ଜାଣିବା ପାଇଁ ସାଧୁମାନେ କ'ଣ, କିଏ କିଏ ପୁଣ୍ୟ ଅର୍ଜନ କରିବା ପାଇଁ ଯାଆନ୍ତି। କିନ୍ତୁ ବହୁତ ରେୟାର ସୋଲ ଯାହା କୁହାଯାଏ, କ'ଣ କୁହାଯିବ, ବିରଳ ଦୂରା ଆତ୍ମା ପାଇବ, ବିରଳ ଜୀବ ପାଇବ, ଦୁର୍ଲଭ ଭକ୍ତ ପାଇବ, ଯେଉଁମାନେ ଭଗବାନଙ୍କର କଥା ଶ୍ରବଣ କରନ୍ତି ଏହି ଶବ୍ଦ ବ୍ରହ୍ମଙ୍କ ହୃଦୟରେ ଧାରଣ କରିବା ପାଇଁ। କଥା ଶ୍ରବଣ କିଏ ପାଟି କରୁଛି ଜୁହାର ତଳେ, କଥା ଶ୍ରବଣ କରିବା ଇଏ ଗୋଟେ ଚାହୁଁଛନ୍ତି ସମୟ, ସମୟକୁ ଆମେ କାଟିବା ବା ଭଲ ଲାଗୁଛି ଆମକୁ, ଏ ଗାଳ୍ପିକ ଏ ଜିନିଷ ନୁହେଁ। ଭକ୍ତିସିଦ୍ଧାନ୍ତ ଚଷ ଠାକୁର ପ୍ରଭୁପାଦ ଜୀ ମହାରାଜ ସେ କଥା କୁହନ୍ତି ଯେ ଆମେ ଗୋଟେ ପ୍ଲାଟଫର୍ମ ସ୍ପିକର ଯାହା କୁହାଯାଏ, ସବୁବେଳେ ଆମେ ଲୋକମାନଙ୍କୁ ଗୋଟେ ଆନନ୍ଦିତ କରିବା ବିଭିନ୍ନ ପୁରାଣର ଗଳ୍ପ, ସେଥିପାଇଁ ବିଭିନ୍ନ ପୁରାଣର ଉପମା, ବିଭିନ୍ନ ତୁଳନା, ଏଇଟାକୁ ହରିକଥା କୁହାଯାଏ। ହରିକଥାରେ ଯେଉଁ ସଂଜ୍ଞା ଆଚାର୍ଯ୍ୟମାନେ ଦେଇଛନ୍ତି ତାକୁ ବୁଝିଲେ ବହୁତ, ହରିକଥା କାହା କୁହାଯାଏ, ଶୁଦ୍ଧ ହରିକଥା, ନିର୍ଗୁଣ ହରିକଥା କାହା କୁହାଯାଏ। ଶ୍ରୋତ ପରମ୍ପରାରେ ଆଚାର୍ଯ୍ୟଙ୍କ ମୁଖରୁ ଯାହା କୀର୍ତ୍ତିତ ହୋଇଛନ୍ତି ତାକୁ ଶିଷ୍ୟ ନିଜେ ଅନୁଶୀଳନ କରିବ, ଗୁରୁବାନୁଶୀଳନ କରିବ, ଆଚାର୍ଯ୍ୟଙ୍କ ପ୍ରତି ପୂର୍ଣ୍ଣ ଶବ୍ଦ ବ୍ରହ୍ମ କିଭଳି ଆସିବ। ଆମେ ଆମର ଯଦି ଡାଇରେକ୍ଟ କନେକ୍ସନ୍ ବି ନାହିଁ, କିନ୍ତୁ ଶବ୍ଦ ବ୍ରହ୍ମ କମସେ କମ୍ ଆମର ହୃଦୟରେ ସଂସ୍କାର କିଭଳି ଆଣିବ, ଆମକୁ କିଭଳି ସହାୟ କରିବ ଭାଗବତ, ଏଇଟା ଜାଣିବା ଦରକାର। ଯେମିତି ଆମେ ଅନ୍ୟକୁ ଉପଦେଶ ଦେଇଦେଉଛେ କିନ୍ତୁ ସେ ଉପଦେଶଟା ଆମେ ପାଳନ କରିପାରୁନି, କେମିତି କରିପାରୁନି। ଯେମିତି କେହି ଏମିତି ଗୋଟେ ତୁମେ ଦୁନିଆରେ ଦେଖିଛ ମେଡିସିନ ଦବା ଲୋକ ମେଡିସିନ ଖାଏନି, କେମିତି କିଏ ଦେଖିଛ କୌଣସି ଡକ୍ଟର, ସେ ଜାଣିଛି ଏଇଟା ମୋ ରୋଗ ଅଛି ମୁଁ ମେଡିସିନ ଖାଇବିନି କିନ୍ତୁ ମେଡିସିନ ଦେଇଦେବି ନାଇଁ। ବାହାର ଦେଖ ଡକ୍ଟର ମାନେ କଣ କରିବେ, ଆଗେ ନିଜେ ହେଲ୍ଥ ସବୁ ଚେକ୍ କରନ୍ତି, ଆଜି ମୋର ଏଇ ରୋଗଟା ହେଇଯାଇଛି, ସେମାନେ ପୁରା ସେମାନେ ଔଷଧ ଜାଣିଛନ୍ତି ନା, ଔଷଧ ଜାଣିଛନ୍ତି ମାନେ ଆଗେ ଖାଆନ୍ତି ତାପରେ ଦିଅନ୍ତି। ସେମାନେ ଏମିତି କୁହନ୍ତି ନା ଠିକ ଅଛି ମୁଁ ଖାଲି ଦେବି ମୁଁ ଖାଇବିନି, ନାଇଁ ସେମାନେ ନିଜେ ସେଗୁଡ଼ିକୁ ସେବନ କରନ୍ତି। ଡକ୍ଟର ମାନେ ପଚାରେ ସେମାନେ ସବୁବେଳେ ବଡିକି କଣ କରନ୍ତି, ତାଙ୍କ ବଡି ୱେଟ୍ କରିବେ, ମୁଁ କଣ ଓଜନ ବଜିବୁ, ମୋ ଶରୀର ମୋଟା ହେଇଗଲା କି, ମୋର କ୍ୟାଲସିୟମ ସର୍ଟ ପଡ଼ିଲା କି, ମୋର ସବୁବେଳେ ଟେଷ୍ଟ କରୁଥିବ, କାହିଁକି ସେ ଜାଣିଛନ୍ତି ମେଡିସିନଟା କଣ। ଆମେ ସେଭଳି ଆମେ ଭକ୍ତ, ଆମେ ଜାଣିନେ ଆମ ଜୀବନର କଣ କେଉଁଥିରେ ସମାଧାନ ହବ, ଆମେ ଜାଣିନେ, ଆମେ ଜାଣିଛେ କେବଳ ଭକ୍ତିରେ ସମାଧାନ ହବ। ଭଗବାନଙ୍କ ନାମ କରିବା ଦରକାର, ସମୟ ନଷ୍ଟ କରିବା ଉଚିତ ନାହିଁ, ଭଗବାନଙ୍କର ସେବା କରିବା ଦରକାର, ପ୍ରଜ୍ୱଳପ କରିବା ଉଚିତ ନାହିଁ, ଅପରାଧ ଆମେ ସବୁ ଜାଣିଛେ କିନ୍ତୁ କିଛି କରିପାରିବାନି। କାହିଁକି ସେମାନେ ଯଦି ମେଟେରିଆଲ ଫିଲ୍ଡରେ କାମ କରୁଛନ୍ତି ସେମାନେ ସେଟା କରିଦେବେ, ଏଇଟା କଣ ସ୍ପିରିଚୁଆଲ ଫିଲ୍ଡ। ଆମେ ଯୋଉ ହରିକଥା ବା ଉପଦେଶ ଦେବା ବା ହରିକଥା କହିବା ଏଟା କେଉଁ ସ୍ତରରେ ବୁଝିବାକୁ ପଡ଼ିବ, ସଗୁଣ ସ୍ତରରେ କି ନିର୍ଗୁଣ ସ୍ତରରେ ବୁଝିବାକୁ ପଡ଼ିବ। ଏ ନିର୍ଗୁଣ ନିର୍ଗୁଣ ହରିକଥାରେ ଶବ୍ଦ ବ୍ରହ୍ମର ଆବିର୍ଭାବ ହୁଏ। ନିର୍ଗୁଣ ହରିକଥା କଣ, ଶବ୍ଦ ବ୍ରହ୍ମ କିଭଳି ଆସନ୍ତି ନା, ଯିଏ ଶରଣାଗତ ଜୀବ, ଯିଏ ଶରଣାଗତ ଆତ୍ମା, ନିଷ୍କପଟ ଶରଣାଗତ, ସେ ଯେତେବେଳେ ଗୁରୁ ବୈଷ୍ଣବ ପାଦ ପଦ୍ମରେ ଶରଣ ହୁଏ ତାଙ୍କର ପ୍ରତିବିଧାନ ପାଇଁ, ସେ ଭଗବାନଙ୍କର ପ୍ରତିବିଧାନ ପାଇଁ ତାଙ୍କର ସେବା କରେ ସରଳ ଚିତ୍ତରେ, ଏବଂ ପ୍ରଥମ ହେଲା ପୂର୍ଣ୍ଣ ବିଶ୍ୱାସର ସହିତ ସାଧୁଗୁରୁଙ୍କୁ ସାଧୁଗୁରୁଙ୍କ ଚରଣରେ ସେ ଶରଣ ନେଇ। ଯେମିତି ପରୀକ୍ଷିତ ମହାରାଜଙ୍କର ସବୁଠୁ ବଡ ଯୋଗ୍ୟତା କଣ ଥିଲା, ସୁଖଦେବଙ୍କୁ ନାଇଁ, ସୁଖଦେବଙ୍କୁ ଭଗବାନ ଆଙ୍କୁ ପ୍ରେରଣ କରିଛନ୍ତି। ଦେଖ ଭାଗବତର ମୁଁ ତୁମକୁ କେତେ ଶ୍ଳୋକ ଦେଖେଇଦେବି, କେମିତି ସେ କହିଛନ୍ତି ସାକ୍ଷାତ ଇଏ ପ୍ରଭୁଙ୍କର ଇଚ୍ଛା, ମୁଁ କ୍ଷେତ୍ରବନ୍ଧ ହେଇ ବ୍ରାହ୍ମଣଙ୍କର ଅଭିଶାପ ପାଇ ମଧ୍ୟ ଆପଣଙ୍କ ଦ୍ୱାରା ମୁଁ ଗୃହୀତ ହେଇଛି, ସ୍ୱୀକୃତ ହେଇଛି। ଯାହାର ବସ୍ତ୍ର ନାହିଁ ସେ କାହିଁ ସାତ ଦିନ ଗୋଟେ ଜାଗାରେ ରହିବେ, ସେଟା ଆଶ୍ଚର୍ଯ୍ୟ ଲାଗୁଥିଲା ସୋନକାଦି ଋଷିମାନଙ୍କୁ। ସେଥିପାଇଁ ସୂତା ସୋନକାଦି ଋଷିମାନେ ସୂତ ଗୋସ୍ୱାମୀ ପ୍ରଶ୍ନ କଲେ କେମିତି ଏମିତି ସମ୍ଭବ ଯେ ଗୋଦହନ ମାତ୍ର କେବଳ ଗୃହସ୍ଥଙ୍କ ଘରେ ରୁହନ୍ତି, ଗାଈ ଦୁଇ ମାସ ସମୟରେ ଯେତିକି ସମୟ ସେତିକି ସମୟ ସେ ଠିଆ ହୁଅନ୍ତି ସୁଖଦେବ ଗୋସ୍ୱାମୀ, ଜଣେ ଗୃହସ୍ଥଙ୍କ ଦ୍ୱାରା ଗାଈ ଦୁଇ ଅପେକ୍ଷା ସମୟ ଲାଗିବ, 5 ମିନିଟ କି 7 ମିନିଟ ଲାଗିବ କି 10 ମିନିଟ ଲାଗିବ, ସେତିକି ସମୟ ସେ ଠିଆ ହେବେ ତାପରେ ପଳେଇବେ। କାହିଁକି ଗୋଧନ ସହିଲେ କରପାତ୍ରରେ ତାଙ୍କୁ କିଛି କ୍ଷୀର ଦେବେ ବା ସେତିକି ପାନ କରିଦେବେ ପଳେଇବେ, ପୁଣି ଯାଇକି ତପ କରିବେ। ଯେ ଗୋଦହନ ମାତ୍ର ଗୃହସ୍ଥଙ୍କ ଦ୍ୱାରା ରୁହନ୍ତି ସେ 7 ଦିନ କେମିତି ରହିଲେ ପରୀକ୍ଷିତ ପାଖରେ, ପରୀକ୍ଷିତ କିଏ ଥିଲେ ନା ରାଜର୍ଷି, ଏଟା ସମ୍ଭବ ନୁହେଁ। देखि बसना जे संपूर्ण निरासक्त पुरुष विभिक्त दृष्टि जहांकर से कहीं गोटे राजा राजा सिंह पाखे सात दिन रही प्रश्न पचारे ना केमती संवाद आसला केमती सात दिन रही परीक्षित सबुठ बड़ योग्यता थिला सुखदेव अतुट विश्वास अतुट विश्वास ये ब्रह्मरात ये भगवान प्रेरित दूत भगवान प्रेरित दूत मोर ही ये माध्यम मोर कल्याण हम जीव जो जीवर जो कनेक्शन रही भगवान सहित साधुर निजर ये गोटे अरेजमेंट गोटे व्यवस्था बुद्धि व्यवस्था नुहे हाँ बुद्धि खर्च कर साधु पाइवा गुरु पाइवा भगवान पाइवा तो बुद्धि काम नुह ये बुद्धि काम नुह ये शरणागतिर काम ये हूँ शरणागतिर काम जीवन निष्कपट चित्तरे तार भावनाटा शुद्ध होला माने से प्रार्थना करे प्रभु मोर एटा आवश्यक आमर कौन भावनाटा आम कौन प्रार्थना करे जान भगवान हृदय भीतर रही ना गोटे कथा सब मन रखा पड़े सर्वस्व चाम हृदय सन्निविष्ट भगवान हृदय भीतर अच्छा बाहर आम कौन कर लोक आम कौन कहते छाड़ से कथा कान दिनी से बचाप चेस्ट कर लोक मैंने जो मिथ्या प्रशंसा कर दिन आम बचीपर के तुमको तुम मन सपोर्ट दबनी प्रतारणा प्रतारणा केतेदिन तुम बचीपर के कारण आम आत्मा ना आत्मा भांगी पड़ो सब आरे देख ये मन रेरणा ये चल चु मत सहायता कर मुझे चाहूँ परमात्मा सहित सहयोग सेवा करने ये केवल बाहर लोक किसी कही दौन ये कथा भाषी जाऊँ ये निर्मल सेवा कर बाहर लोक कि मतलब ना आम हृदय परमात्मा अच्छा ना आम कौन चाहूचे आम कौन चाहूचे प्रभु मुझे निष्कपट चित्र सेवा कर जीवन टाक आप उत्सर्गीकृत करी मोर कौन कामना ना मोर ना बड़ हार कामना ना कि जगत रोटे शुद्ध भक्त हार कौन कामना ना कामना हूँ केवल आपंकर सेवा निष्कपट सेवा आप प्रीतिपूर्ण सेवा मोर किसी आवश्यक ना ये सिंसियर प्रार्थना कर से सेवा टाक भगवान ग्रहण करने साधुर व्यवस्था कर जो साधु परमात्मा सहित कनेक्शन नहीं भगवान सहित कृष्ण सहित संबंध रही माध्यम शब्द ब्रह्म अवतरण हम से शब्द ब्रह्म शिष्य प्रथम एभली व्यवस्था शिष्य जो प्राप्त हूँ साधु को से कौन हूँ विश्वास तो कई गोटे सृष्टि विषय नुहे विश्वास गोटे आर्टिफिशियल जिस जो विश्वास कर छाड़दब एम हुए मधुआ मरीगले भी गोटे मधुआटा मरीज से कौन मधु को विश्वास छाड़दब से डॉक्टर को विश्वास कर डॉक्टर जो मेडिसिन दौरान ना मेडिसिन मैं कम करनी मोर मद खाऊ मो देहटा भल था देखो ना मधु को पचार कौन कह सी कहना मद खाऊ बर मो देहटा आज भल था डॉक्टर औषध दौर कि तार विश्वास जमी जाइए ना विश्वास तो एमती ना जो मन द्वारा पारिपार्श्विक अवस्था द्वारा स्वार्थ द्वारा कामना द्वारा जो जो जिस हृदय भितर गोटे आसूस मनु आसे विश्वास आत्मा परमात्मा निकट आसुनी सेकेबुल फेथ कह जाए कौन कह चंचल चांचल्युक्त विश्वास ये तो बर्तमान कह विश्वास ना भगवान मत किए रख मत मंदिर बाहर करदे मुझे कौट रही बुढ़ा हो गए मत किए पचार मंदिर मठवासी जमी गृहस्थ भी सेमती मो टा न रखिले मुझे किए पचार मो पा छुआ ना मो पु ना मत किए पचार समस्त अवस्था या अवस्था तो हूँ परमात्मा कृष्ण विश्वास ही ना जीवन तो आसपारे शीघ्र कि अनादि काल कष्ट पाइला से तो कम से गोटे शुद्ध भावना जाग्रत करा दरकार प्रभु मुझे चाहूँ ये जिनटा से विश्वास टाक सुदृढ़ करने कृष्ण पठाती साधुगुरु महांत मान महांत मैंने आसते साधुगुरु मान आस जो मान कनेक्शन भगवान सहित रही चरण से प्रथम विश्वास प्रकृति सबुठ बड़ योग्यता थी ये साधु प्रति अतुट विश्वास भक्त भागवत प्रति विश्वास ग्रंथ भागवत प्रति विश्वास जार भक्त भागवत प्रति विश्वास ने ग्रंथ भागवत आविर्भाव भागवत दोलपोथी आम गुरुदेव से जो जिन गोटे कोर्स या दोलपोथी नुहे ଦୋଳରେ ସବୁ ପୋଥି ନଥାଏ, ଯୋଉ ଦୋଳ କରି ଆଣିବେ ତାପରେ ସେଥିରେ ପୋଥି ରଖିଦେବେ ସବୁ ପୋଥି ନଥିବ, ଚନ୍ଦନ ଫୁଲ ପକେଇଦେବ ତାକୁ, ପୁରାଣ କିଏ ଗୋଟେ ପଡ଼ିଦେଲା ତାପରେ ତାକୁ ରଖିଦିଅ। ଭାଗବତ ତା ନୁହନ୍ତି, ଶବ୍ଦ ବ୍ରହ୍ମର ପରିପ୍ରକାଶ, ଭଗବାନଙ୍କର ବାଣୀ ଅବତାର, ସେ ପରିପ୍ରକାଶ ହୁଅନ୍ତି। ସେଟା ବୁଦ୍ଧି ଦ୍ଵାରା ଭାଗବତଙ୍କୁ କୁହାଯାଏ, ଅଭ୍ୟାସ ଦ୍ଵାରା। ଯେମିତି ଦେଖୁନ ସବୁ ଆଗରୁ ଛୁଆଟି ବେଳେ ସବୁ ଘୋଷି ପାଲାବାଲା କଣ କରନ୍ତି, ଘୋଷି ପକେଇବେ, ପାଲାବାଲା ଘୋଷି ପକେଇବେ, ସବୁ ଘୋଷିକି ନା ଘୋଷିକି ସେମାନେ ପଦ ସବୁ ଗାଆନ୍ତି ନା। ଆଉ ଏ ଯୋଉ ନୂଆ ନୂଆ ପାଲା ଯିଏ ଶିଖନ୍ତି ସେ ଘୋଷିବେ, ଘୋଷି ସେଟା ମୁଖସ୍ଥ କରି ରଖିଥିବେ, ଇଏ ତ ଗୀତ ପୀତ ସବୁ ସବୁ ମୁଖସ୍ଥ କରି ରଖିଥିବେ ନା। ଆଉ ପାଲାବାଲା ନା ହେଠି କାଗଜ ପତ୍ର ଦେଖନ୍ତି ନାଇଁ, ଭାଗବତ ତମର ପରିପ୍ରକାଶ ଏଭଳି ହୁଏନି। କିଏ ବହୁତ ପଢିବ ତାକୁ ଘୋଷିବ, ତାକୁ ମନେ ରଖିବ, ତାକୁ ଏ କରିବ, ହଁ ଠିକ ଅଛି, ତୁମେ ଭାଗବତଙ୍କର ସଂସ୍ପର୍ଶରେ ଆସୁଛ, ସମୟଟାକୁ ସେଥିରେ ଲାଗୁଛି ଭଲ, କିନ୍ତୁ ତାର ଅର୍ଥ ନୁହେଁ ଯେ ଭାଗବତମ ଶବ୍ଦ ବ୍ରହ୍ମର ପରିପ୍ରକାଶ ସେଥିରେ ହବ ନାଇଁ। ସେଟା ସେଟା ଆଚାର୍ଯ୍ୟମାନଙ୍କର ମତ ନୁହେଁ, ଶବ୍ଦ ବ୍ରହ୍ମ ଏଭଳି ଆସନ୍ତିନି। ଯଦି ତାହା ସେଭଳି ଉପାୟକୁ ହିଁ ତୁମେ ଶବ୍ଦ ବ୍ରହ୍ମ ବୋଲି କହୁଛ, ତାହେଲେ କାହିଁକି ଆମର କୃଷ୍ଣଙ୍କ ପ୍ରତି ଆସକ୍ତି ଆସୁନି, କାହିଁକି ଆମର ଅନର୍ଥ ବିଦୂରିତ ହଉନି, ଏଟା ବିଚାର କରିବା ଦରକାର। ଶବ୍ଦ ବ୍ରହ୍ମଙ୍କ ସହିତ ଆମର କନେକ୍ସନ୍ ହେଇପାରୁନି, ଶବ୍ଦ ବ୍ରହ୍ମ ଏଭଳି ଆସନ୍ତିନି, କେହି ଶ୍ରଦ୍ଧାଏ କରିକି ଶବ୍ଦ ବ୍ରହ୍ମଙ୍କୁ ପ୍ରାପ୍ତ ହେଇଯିବ ନାହିଁ, ଶବ୍ଦ ବ୍ରହ୍ମ ଡିସେଣ୍ଟ ହୁଅନ୍ତି, ଅବତରଣ କରନ୍ତି, ସେ ଭାଗବତ ପରମ୍ପରା ରହିଲା, ଏ ପରମ୍ପରା ମାଧ୍ୟମରେ ଆସିବେ। ତେଣୁ ଭକ୍ତ ଭାଗବତଙ୍କ ପ୍ରତି ଆଗେ ଅତଟା ବିଶ୍ୱାସ, ପରୀକ୍ଷିତଙ୍କର ଏଟା ଥିଲା ସବୁଠୁ ବଡ ସମ୍ପତ୍ତି। ଅଶୋକଦେବଙ୍କ ନିକଟରୁ ଯାହା ଆସୁଥିଲା ସେ ଶବ୍ଦ ବ୍ରହ୍ମର ସେ ପରିପ୍ରକାଶ ବା ଶବ୍ଦ ବ୍ରହ୍ମର ଆବିର୍ଭାବ, ସେ ଶବ୍ଦ ବ୍ରହ୍ମ ଯେତେବେଳେ କର୍ଣ୍ଣ ମାଧ୍ୟମରେ ଶିଷ୍ୟ ପାନ କରେ, ତାର ହୃଦୟରେ ଏକ ସଂସ୍କାର ଆବିର୍ଭାବ ହୁଏ, ହୃଦୟରେ ଏକ ସଂସ୍କାର ଆସେ। ଶବ୍ଦ ବ୍ରହ୍ମର କଣ ଲକ୍ଷଣ, ତାର ହୃଦୟରେ ସଂସ୍କାର, ସଂସ୍କାର କଣ କଣ ବୁଝିପାରୁଛୁ କି ନାହିଁ, ସଂସ୍କାରଟା କଣ କଣ ସଂସ୍କାରଟା, ସିଏ ଜାଣିପାରେ ନା ଯୋଉଟା ପରିବର୍ତ୍ତନ ହୁଏ। ସଂସ୍କାର ମାନେ ନୁହେଁ ଯେ ତୁମେ ଯେମିତି ଦେଖିନ, ତୁମେ ଯିବ ଗୋଟେ ଜାଗାକୁ, ଯିବ ଗୋଟେ ଟ୍ରେନିଂ ସେଣ୍ଟରକୁ ଯିବ, ଏ ଯୋଉ ପୋଲିସ ମାନେ ଯୋଉ ଚାକିରି କରନ୍ତି, ଫାୟାର ଷ୍ଟେସନ ବାଲା ଯୋଉ ଚାକିରି କରନ୍ତି, ଆର୍ମି ବାଲା ଯୋଉ ଚାକିରି କରନ୍ତି, ଆଗେ କଣ କରାହବ ତାଙ୍କୁ, ଟ୍ରେନିଂ ଦିଆହବ, ଦୌଡ଼ା ଦୌଡ଼, ବାଲିବସ୍ତା ଧରି ଦୌଡ଼, କଣ ଗଛକୁ ଚଢ଼, ସେ ସିଟ୍ରେ ଚଢ଼, ସେ କେତେ ଦିନ କରନ୍ତି, ସେ ସେ ଜାଣିଛନ୍ତି ଏଟା ବର୍ଷେ ଛଅ ମାସ କରିବାକୁ ପଡ଼େ, ତାପରେ ଆମ ଚାକିରି ପାଇଗଲା ପରେ ଏଇଟା କିଛି ଆବଶ୍ୟକ ନାହିଁ। ସେଇଟା ଗୋଟେ ସଂସ୍କାର ପାଇଁ ସେ କରୁନାହାନ୍ତି, ସେଟା ଆଉଟଲେ ଗୋଟେ କିଛି ପାଇବା ପାଇଁ ଏଟା ଗୋଟେ ଜଣାପଡ଼ୁ, ତାଙ୍କର ଗୋଟେ ସଂସ୍କାର, ତାଙ୍କର ଗୋଟେ ଲାଇଫ୍ ଷ୍ଟାଇଲ ଚେଞ୍ଜ ହେଲା, କିଛି ଚେଞ୍ଜ ହେଇନି। ତାଙ୍କୁ ଯଦି କମାଣ୍ଡର ନ କହିବି ସେ ଖାଇକି ଶୋଇଯିବେ, ତାଙ୍କ ପଛରେ ସବୁ ଲାଗିଛି, ସେ ଦୌଡ଼ାନ୍ତି, ତାଙ୍କୁ ଏଇ ଦୌଡ଼, ଏଟା କାମ କର, ମାଟି କାମ କର, କିଛି କାମ ନଥିବ, ତାଙ୍କ ମାଟି ଖୋଳିବାକୁ ଲଗେଇବେ। ବାହାର ଦୁନିଆରେ ବି ତୁମେ ଦେଖ, ଗୋଟେ ଜୀବ ଯେ ଏଭଳି ନିଜେ ନିଜେ ବିଚାର କରି ସଂସ୍କାରିତ ହେଇଯିବ ଏଟା ସମ୍ଭବ ନୁହେଁ। ଜୀବ ମାନେ କଣ, ଇନ୍ଦ୍ରିୟ ପର୍ସନ ମାନେ କଣ, ଗୋଟେ ବ୍ୟକ୍ତି ମାନେ କଣ, ଇନ୍ଦ୍ରିୟ ଆଉ ମନ। ଆଉ ଶରୀର ତୁମର କଣ, ତୁମ ହାତ ଚାଲୁଛି, ଆଖି ଚାଲୁଛି, ତୁମେ କିଏ, ତୁମ ଆଖି ଅନଉଛି, ହାତ ଚାଲୁଛି, ମୁଣ୍ଡ କାମ କରୁଛି, କିନ୍ତୁ ସେ ସବୁ ଇନ୍ଦ୍ରିୟ, ସେ ଇନ୍ଦ୍ରିୟ ମାନଙ୍କର ଯୋଉ ସଂସ୍କାର ରହିଛି ସେମାନେ ସେଭଳି ତୁମକୁ କରିବେ। ପ୍ରତ୍ୟେକ ଲୋକ ତା ସଂସ୍କାର ହିସାବରେ ସେ ଆସିଛି, ଯିଏ ଅଳସୁଆ ସେ ଅଳସୁଆ, ଯିଏ କ୍ରୋଧୀ ସେ କ୍ରୋଧୀ, ଯିଏ ବଦମାସ ସେ ବଦମାସ, ଯିଏ ଗମ୍ଭୀର ନୁହେଁ ଯିଏ ଗମ୍ଭୀର ନୁହେଁ, ପ୍ରଜଳପି ସେ ପ୍ରଜଳପି। ଦେଖ ତୁମେ ଯାହାର ଯୋଉ ସଂସ୍କାର ନେଇ ଆସିଛନ୍ତି ସେଟାକୁ ସେ ବଦଳେଇ ପାରିବେନି, ସେ ଧରି ବି ପାରିବେନି ଏଟା ମୋର ଖରାପ ଅଭ୍ୟାସ ବୋଲି ନାହିଁ। ଏଇଟା ଗୋଟେ ସବୁଠୁ ଜଗତର ବଡ ଆଶ୍ଚର୍ଯ୍ୟ, ସଂସ୍କାରର ଏତେ ବଡ ପ୍ରଭାବ ରହିଛି, ଓ ଜଣେ ଜଣେ ଜାଣିପାରିବେନି ଏଟା ମୋର ଦୋଷ ବୋଲି, ସେ ବରଂ ସେଟାକୁ ଅନ୍ୟମାନଙ୍କର ଦୋଷ ଦେଖିବେ, ସେ ଯେ ମୋର ଏଇଟା ଗୋଟେ ଦୋଷ, ମୁଁ ଏଥିପାଇଁ ମୋତେ ଲୋକ ଭଲ ପାଉନାହାନ୍ତି ବା ମୋର ଏଇଟା ଗୋଟେ, ସେ କେବେ ବି କାନ୍ଦି ପାରିବେନି ଭଗବାନ ପାଖରେ। ସଂସ୍କାରର ଏତେ ବଡ ପ୍ରଭାବ ରହିଛି ମନ ଇନ୍ଦ୍ରିୟ ଉପରେ, ଚିତ୍ତର ସଂସ୍କାର ଉପରେ ଜୀବ କେବେ ଅନୁଭବ କରିପାରିବେନି, କିନ୍ତୁ ଏଇ ଶବ୍ଦ ବ୍ରହ୍ମର ଶକ୍ତି ରହିଛି ସଂସ୍କାରକୁ ପରିବର୍ତ୍ତନ କରିବା ପାଇଁ, ଆଉ କାହାର ଶକ୍ତି ନାହିଁ। ଶ୍ରୁତ୍ୟା ଧର୍ମ ବିଜାନାତି, ଶ୍ରୁତ୍ୟା ତେଜତି ଦୁର୍ମତି, ଚାଣକ୍ୟ ଲେଖିଲେ ଏଟା ନୀତି, ଆଉ ଶୁଣିକି ତୁମେ ଦୁର୍ମତି, ତୁମର ଯୋଉ ଖରାପ ସଂସ୍କାର ରହିଛି ତୁମେ ଶୁଣିକି, ଲୋକ ଶୁଣୁନାହାନ୍ତି, ହଜାର ଶୁଣୁଛନ୍ତି, ଆଉ ଏବେ ତ ମିଡିଆ ସବୁ କଣ ନ ମିଳୁଛି, ସବୁ ମିଡିଆରେ ହଜାର ଲୋକ ଶୁଣୁଛନ୍ତି, କଣ ସଂସ୍କାର ପରିବର୍ତ୍ତନ ହବ, ସେ ଶବ୍ଦ ବ୍ରହ୍ମା ନୁହେଁ, ଶବ୍ଦ ବ୍ରହ୍ମା ନୁହେଁ। ତୁମ କିଛି ନଲେଜ, ତୁମେ କିଛି ଜ୍ଞାନ ପ୍ରାପ୍ତ ହଉଛ, କି ସେ ତୁମର ସଂସ୍କାର ହୃଦୟରେ ସଂସ୍କାରଟା ଆଣିପାରିବେ ନା, ଟ୍ରାଏ କରୁନା, ଚେଷ୍ଟା କରୁନା, ପାରିବେନି, ହେ ଭଲ ଲାଗିବ, କିନ୍ତୁ ଭଜନର ସେଟା ସହାୟକ ହବନି, ଭଲ ଲାଗିବ, ଯେମିତି ଶୁଣିବା ପାଇଁ ଆମକୁ ଭଲ ଲାଗୁଛି, କିନ୍ତୁ ସେଟାକୁ ଆମେ ଯୋଉ ପ୍ରାକ୍ଟିସ କରିବା ହେଇପାରିବନି, କାହିଁକି ହେଇପାରିବନି? କାରଣ ଚିତ୍ତବୃତ୍ତିରେ ଭୌତିକ ଜିନିଷଟା ରହିଛି, ଯୋଉଟା ଶୁଣୁଛେ କିନ୍ତୁ ସେଟାକୁ କରିବା ପାଇଁ ଇଚ୍ଛା ହଉନି। ଯେ ଟଙ୍କା ଯୋଉ ବିଜନେସମ୍ୟାନ ବାଲା ସବୁଦିନ ଚେକ୍ କରୁଛନ୍ତି, କଣ ହେଟା ନେଟ୍ରେ ଦେଖୁଛନ୍ତି, ଏଇ ପ୍ରୋଗ୍ରାମ କଲେ ଏଇ ବିଜନେସଟା କଲେ ଏତେ ପଇସା ମିଳିବ, ଏଇ ଜିନିଷ କଲେ, ସିଏ ବସିକରି ଶୁଣିଦେଇ ଖାଲି ରହିଛନ୍ତି, ସେ କଣ କରୁଛନ୍ତି, ନେକ୍ସଟ ଡେ ଟ୍ରାଏ କରୁଛନ୍ତି, ନେକ୍ସଟ ଡେ ସେ ଟ୍ରାଏ କରୁଛନ୍ତି, ଏକ ନୂଆ ଆସିଗଲା ଏଇ ଜିନିଷଟା ଆସିଗଲା ପ୍ରଡକ୍ଟ ଏଇଟା କଲା, ଏକ ମଗାଉ ତାକୁ ଡିଲର ହୁଅ, ଇଏ କର ସିଏ କର, ସେ ଲାଗୁଛନ୍ତି। ଆମେ ସବୁ ଶୁଣୁଛେ, ଶୁଣିବାକୁ ସବୁ ଭଲ ଲାଗିବ କିନ୍ତୁ କରିବାକୁ କିଛି ଲାଗିବନି, ଶୁଣିବା ପାଇଁ ଭଲ ଲାଗିବ ବହୁତ ଶୁଣିବା। ଏଟା କଣ ଗୋଟେ କୁହନ୍ତି, ସୁନ୍ଦର ଶବ୍ଦ ଗୋଟେ ଲେଖାଯାଏ, ନା ହଁ କର୍ଣ୍ଣଲାପଟ୍ୟ, କର୍ଣ୍ଣଲାପଟ୍ୟ ତାର ଆଉ ଗୋଟେ ଅଛି ଭଲ ପରିଭାଷା ଭକ୍ତି ଠାକୁର କୁହନ୍ତି, ଏସବୁ କର୍ଣ୍ଣଲାପଟ୍ୟ, କର୍ଣ୍ଣରେ ଗୋଟେ ଲାମ୍ପଟ୍ୟତା ଆସିଯାଇଛି, ତା ଶୁଣିବା ପାଇଁ ଭଲ ଲାଗିବ। ଯେ ସଙ୍ଗୀତରେ ଯେଉଁମାନଙ୍କ ଲାମ୍ପଟ୍ୟ, ସେମାନେ କର୍ଣ୍ଣ ଲାମ୍ପଟ୍ୟ ଅଛି, ଏ ଦୁନିଆ ଫିଲ୍ମ ଗୀତ ଦୁନିଆ ଜିନିଷ ସବୁବେଳେ ଏ ସେଣ୍ଟର ସେ ସେଣ୍ଟର ସେସବୁ ଆମେ ସବୁ ସବୁ ପ୍ରକାର ଅଭିଜ୍ଞତା ଆମର ଅଛି, ସେଥିପାଇଁ ଆମେ କହୁଛୁ। ଯେଉଁଟା ସବୁ ଯେଉଁମାନେ ଫିଲ୍ମ ଗୀତ ଶୁଣନ୍ତି ସେ କେବେ ଛୋଟ ଛୋଟ ରେଡ଼ିଓ ଥିବ ସେସବୁ କେବେ ହେଲେ ବସିପାରିବେ, ସଙ୍ଗୀତ ପ୍ରିୟ ଲୋକ ନା, କଣ ବୁଝାବୁଲେ ବୁଝିପାରୁଛି କି ନାହିଁ? ଏ କଟକ ସେଣ୍ଟର ସହିଲା କଣ ହେଟା, କଟକ ସେଣ୍ଟର ସହିଲା ଲଗା ବିବିଧ ଭାରତୀ, ବିବିଧ ଭାରତୀ ସହିଲା ସେଟା ଗୋଟେ କଣ ଗୋଟେ, ସେଟା ଆଉ ଗୋଟେ ସେଣ୍ଟର ଲଗା, ଦେଖୁ ନାହିଁ ସବୁବେଳେ ମୁଡ଼ୁଥିବେ, ଆଉ ଗୋଟେ କଣ ଥାଏ ତା ଦେହରେ ଗୋଟେ କଣ, ମୋ କଥା ଥିଲା ରେଡ଼ିଓ ମୁଁ ଜାଣିଛି କି ଦିନ, ନା ଜୟପୁର ଏବେ ହେଲା ମ, ସେଟା ଗୋଟେ କୋଉଠି ବିଦେଶ ସେଣ୍ଟର ଥିଲା, ସେଟା ରଷିଆ ନା କୋଉଠି ମସ୍କୋ, ସେଠି ଓଡ଼ିଆ ହଁ ସେଠି ଗୋଟେ ଇଣ୍ଡିଆ ସେଣ୍ଟର କଣ ଗୋଟେ କୁହେ, ସବୁବେଳେ ତୁମେ ଖାଲି ଖେଳିବ, ବେସନୀ ହେଇଗଲା ବାଡ଼, ବେସନୀ କୁହାଯାଏ, ବେସନୀ ବେସନୀ ମାନେ ତୁମେ ସେଥିରେ ଗୋଟେ ମଜିଗଲ, ଲାମ୍ପଟ୍ୟ ତା ଦୋଷ। କିନ୍ତୁ ଆମେ ଶୁଣୁଛେ କିନ୍ତୁ କଣ ହବ, ଏଇ ତ ମାନେ ପାର୍ଥକ୍ୟ କଣ ରହୁଛେ, ମନା କରାଯାଉନଥିବା କଥା ଶୁଣନ୍ତି, ତାର ଅର୍ଥଟା ନେଗେଟିଭ ୱେରେ କି ନେବା ଉଚିତ ନୁହେଁ, କଥା ଆମେ ଶୁଣିବା ପାଇଁ ମନା କରାଯାଉନି, କିନ୍ତୁ ଶବ୍ଦ ବ୍ରହ୍ମଟା କଣ, ଯେ ତୁଳାନ୍ତ ମାନିବ ବର୍ତ୍ତମାନ ଆମେ କେତେ ଭକ୍ତ ଅଛେ, କେତେ ପ୍ରକାର ଫିଲୋସଫି, କେତେ ପ୍ରକାର ତତ୍ତ୍ୱ ଆଲୋଚନା କରୁଛେ, ଏଥିରେ କେଉଁ ବ୍ୟକ୍ତିର କେତେ ସଂସ୍କାର ଆସୁଛି ବା ନିଜର କଣ ସଂସ୍କାର ଆସୁଛି ଆମେ ସବୁ ଜାଣିପାରିବା, କିନ୍ତୁ ପ୍ରଭୁପାଦ ଥିଲେ ଟିକେ ବିଶେଷ କିଛି କହିନା, ଆଜିକାଲିର ଯେକୌଣସି ଭକ୍ତ ଅପେକ୍ଷା ପ୍ରଭୁପାଦ କମ୍ କହିଛନ୍ତି ଫିଲୋସଫିକାଲି ଯଦି ବିଚାର କରାଯାଏ, କିନ୍ତୁ ପ୍ରଭୁପାଦ ଯାହା କହିଛନ୍ତି ସେଠୁ ଶବ୍ଦ ବ୍ରହ୍ମ, ସେଇ ସରଳ ଆତ୍ମା କଥା କହିଛନ୍ତି, ତାର ଶକ୍ତିଟା ହଉଛି ଶବ୍ଦ ବ୍ରହ୍ମ, ସେ ପୁରା ଗୋଟେ ଜୀବର ହୃଦୟର ସଂସ୍କାର ନେଇଆସ ପଡ଼ା ଜୀବନ ଶୁଣିଥିବେ ବିଦେଶୀ ଭକ୍ତମାନେ ପଟାପଟ ପଟାପଟ, ଭାରତୀୟ ଲୋକମାନେ ଦେଖୁଛ ଏତେ ଶିକ୍ଷିତ ଲୋକ ସବୁ ଯାଇ ଏଇ ପ୍ରଭୁପାଦ ଶିଷ୍ୟମାନେ ସବୁ, ଯେତେ ପ୍ରଭୁପାଦ ଶିଷ୍ୟମାନେ ଆମର ଶ୍ରୀପାଦ ମହାରାଜ, ଚାରୁ ମହାରାଜ, ଆମର ପୂଜ୍ୟପାଦ ଗୋପାଳ କୃଷ୍ଣ ମହାରାଜ, ସବ ଆମର ପୂଜ୍ୟପାଦ ଶୋକ ସ୍ୱାମୀ ମହାରାଜ, ଏସବୁ ବିଦେଶରେ ପଢୁଥିଲେ ନା, ଆଉ ସବୁ ବିଦେଶରେ ପଢୁଥିଲେ ବିଦେଶୀ ଭକ୍ତମାନଙ୍କ, ସେମାନେ ତ ପ୍ରଭୁପାଦଙ୍କୁ ଭେଟୁଥିଲେ, ସେ ସେ ଦୁଇ ପଦ କଥା ଶୁଣୁଥିଲେ, ଫଟନି ଗୋଟେ ସଂସ୍କାର ଚାଲି ଆସୁଥିଲା, ବିଦେଶକୁ କିଏ ଯାଆନ୍ତି ପଢିବା ପାଇଁ, ଯେଉଁମାନଙ୍କର ପୁରା ଇଣ୍ଡିଆରେ ଯେଉଁମାନଙ୍କର ସବୁଠୁ ହାୟର ଲେବୁଲ ସ୍ଥିତି, ଯେଉଁମାନେ ପୁରା ଉନ୍ନତ ଜିନିଷ ଚାହାନ୍ତି, ପୁରା ଫାର୍ଷ୍ଟ କ୍ଲାସ ପିଏଚ୍ଡି କରି ପୁରା ବଡ ଫଟକିଣି ସେମାନଙ୍କୁ ଜିରୋ କରିଦେଲେ ତାଙ୍କ ସଂସ୍କାର, ଶବ୍ଦ ବ୍ରହ୍ମାର ଶକ୍ତି, କେବଳ ଦୁଇ ପଦ କଥା, ତୁମେ ସର ମହାତ୍ମା ମାୟାର ଦାସ ହୁଅନି, ଦୁଇ ଚାରି ପଦ କଥା କହୁଥିଲେ, କିଛି ଷ୍ଟୋରି ନାହିଁ। ପ୍ରଭୁପାଦ ବହୁତ ଗପ ଦେଖୁଛ କି, ପ୍ରଭୁପାଦଙ୍କର ଗପ କଥା କଣ, ଗପ କଥା ପ୍ରଭୁପାଦ କେତେଟା ଗପ କହିଛନ୍ତି, ତାଙ୍କ ଷ୍ଟୋରି ବାହାର କଲ, ଟୋଟାଲ ଉପରେ ପାଇଲେ ପାଞ୍ଚଟା ସାତଟା ପାଇବନି, ସେ ସେ ପ୍ରଭୁପାଦ ରିପିଟ କର ଦୁଇ ଚାରିଟା କଥା ବାସ, କୌଣସି ମୋରାଲ ଷ୍ଟୋରି ସବୁ କିଛି ନାହିଁ। ଆଚାର୍ଯ୍ୟ ସବୁବେଳେ ଆଚାର୍ଯ୍ୟଙ୍କର ବଚନ ସବୁବେଳେ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ଉପରେ, ଆମେ ଆମେ କାହିଁ କହୁଛେ ଲୋକମାନଙ୍କୁ କେମିତି ଟାଣିକି ଆଣିକି ଏଠି ଭରି କରିବା ପାଇଁ, କେମିତି ଆସି ଗୋଟେ ଲୋକ ବୁଝିକି ଟିକେ ତାକୁ କେମିତି ଆକର୍ଷଣ ହେଇକି ସେ ଆସୁ, ଆଚାର୍ଯ୍ୟ ତାଙ୍କ ସବୁବେଳେ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ଉପରେ କଥା କହିବେ, ଆଉ କିଛି କଥା କହିବେ, ତାଙ୍କ ସ୍ଥିତିରେ ସେୟା ନା, ସେ ତାଙ୍କ ସ୍ଥିତିରେ ସେୟା ଶବ୍ଦ ବ୍ରହ୍ମ ନା, ଆଉ ତାଙ୍କର ଯୋଉ ବଚନ ଗୁଡା ସବୁ ଶବ୍ଦ ବ୍ରହ୍ମ, ସେତେ ଭକ୍ତି ଠାକୁର ପ୍ରଭୁପାଦ ମହାରାଜ କହିଛନ୍ତି, ଗୁରୁମୁଖ ବିଗଳିତ ଶୁଦ୍ଧ ଭକ୍ତଙ୍କର ମୁଖ ବିଗଳିତ ଯୋଉ ହରିକଥା ଯୋଉ ଶବ୍ଦ ବ୍ରହ୍ମ ସେଟା ବାୟୁରେ ନ ମିଶିଯାଉ, ତା ପାଇଁ ବହୁତ ପ୍ରଯତ୍ନ କରିବାକୁ ପଡେ, ବାୟୁରେ ମିଶିଯାଉ ମାନେ କଣ, ଶୁଦ୍ଧ ବ୍ରହ୍ମ ଶବ୍ଦ ବ୍ରହ୍ମ ସାଧୁ କହିଦେଲେ ତାହାର ଆଉ କିଏ ଧାରଣ କରିଲେନି, ତାକୁ ଧାରଣ କିଏ କଲେନି, ସେଥିପାଇଁ ସେ ବହୁତ ବ୍ୟତିବ୍ୟସ୍ତ ହେଇଗଲେ, ସେଥିପାଇଁ ସେ ଆରମ୍ଭ କଲେ କଣ, ଏ ଯୋଉ ପ୍ରିଣ୍ଟିଂ ମେସିନ୍, ସ୍ପୋନ୍ ମିଶିଯିବ ନା, ଆଉ ଗ୍ରନ୍ଥ କରି ଛାପିକି ସବୁ ରଖିଦେଲେ, ରହିବା ଦରକାର ଏ ଶବ୍ଦ ବ୍ରହ୍ମାଣ। ଆଉ ସେ ଶବ୍ଦ ବ୍ରହ୍ମ ପୁଣି କେତେବେଳେ କାର୍ଯ୍ୟ କରିବେ, ଭାଗବତମ କେତେବେଳେ କାର୍ଯ୍ୟ କରିବେ? କାରଣ ଭାଗବତ ଯଦି ଆମେ କହିବା ତାହେଲେ ଭାଗବତମ ପଢିଲେ ହବନି, ତାହେଲେ ଭାଗବତ ପଢିବି କାହିଁ? ମୁଁ ଖୋଜିବି କୋଉଠି ସେଭଳି ବ୍ୟକ୍ତି? ନା ଭାଗବତମ ତୁମକୁ କେତେବେଳେ ସେଭଳି ଶକ୍ତି ଦେବେ? ତୁମେ କେମିତି ପଢିଲେ ତୁମେ ସେଭଳି ଭାଗବତମ ପାଖରୁ ଶବ୍ଦ ବ୍ରହ୍ମର କଣ କହୁଛି ଶକ୍ତି ପ୍ରାପ୍ତ ହବ? କେମିତି ତୁମେ ସେ ଲେବୁଲ ଗୋଟେ ଲେବୁଲକୁ ତୁମେ ଯିବାକୁ ପଡିବ। କଣ ସେ ଲେବୁଲଟା? ଯେତେବେଳେ ଗ୍ରନ୍ଥ ଭାଗବତ ପରିପ୍ରକାଶ ଭାଗବତ କିଏ କଲେ? ବ୍ୟାସ, ଶୁକ, ସନକ। ଆମେ ଭାଗବତ କେମିତି ଜାଣିଲେ? ପ୍ରଭୁପଦ ଆସିଲେ ବୋଲି ନା ଓଡ଼ିଆ ଭାଗବତ ଲୋକ ଜାଣିଥିଲେ, ଦ୍ୱିପଦ କିଏ ପଢୁଥିଲେ, ଓଡ଼ିଆ ଭାଗବତ ପଢିଲା ବେଳେ କିଏ ତୁମେ ସେଠି ସାଇକେଲ ଖାଇକି ସାଇକେଲ ନା କଣ ଭାବିଲୁ? ଲୋକ ଭାଗବତ ପଢୁଥିଲେ, ତୁମେ କଣ କରୁଥିବ ସେଠି? ସାଇକେଲ ମାରିକି ଯିବା କଥା ଆଉ କଣ? ସେ ତାର ପଢୁଛି ପଢୁଛି ଭାଗବତରେ ପଢୁଛି ଆଉ କଣ? ଦେଖୁନ କି ଆଗରୁ ସବୁ ବେଲ୍ ପ୍ୟାଣ୍ଟ ପିନ୍ଧିଥିବେ, ନମା ନମା ବେଲ୍ ପ୍ୟାଣ୍ଟ ଜାଣିଛ ନା? ଏତେ ବଡ ବଡ ପ୍ୟାଣ୍ଟ ବେଲ୍ ପ୍ୟାଣ୍ଟ ପିନ୍ଧିକି ଗୋଟେ ଝିଲିପ ଚୁଟି ପଛର ଦେଖିନ ତୁମେ ସବୁ? ସେଟା ଗୋଟେ କିଏ କିଏ ଗୋଟେ ଫିଲ୍ମ ଷ୍ଟାର ସେମିତି କଲା, ତାକୁ ଦେଖି ସମସ୍ତେ ବେଲ୍ ପ୍ୟାଣ୍ଟ ଏତେ ଏତେ ଲମ୍ବା ପିନ୍ଧନ୍ତି, ଆଉ ଏତେ ଚୁଟି ଛାଡ଼ିଦେବେ, ସେ ତାର ଭାଗବତ ପଢା ହଉଥିବ, ସେ ତା ସାଇକେଲ ଧରି ଯାଉଥିବେ। ଏବେ ଗାଁରେ ଆମେ ସବୁ ଦେଖୁଛୁ ଏଇ ଯୋଉ ଗାଁ ଗଲେ ଯାଉ ପ୍ରବଚନରେ, ସେ ସେଭଳିଆ ଗାଁ ଲୋକ ସବୁ ବସିଥିବେ, ସେ ତାର ଟୋକା ତାଙ୍କର ତୁମ ହାଣେ ପ୍ରବଚନ ଦଉଥିବ, ସେ ତାଙ୍କର ଟୋକା ମାନେ ତାଙ୍କର ସେ ତା ଦେହରେ ସାଇକେଲ ମାନେ ଧରିକି ଯାଉଥିବେ, ସେ କାହିଁ ଶୁଣିବାକୁ ଯିବେ? ଗାଡ଼ିରେ ପଳାଉଥିବେ। ଆମେ ସବୁ ସେୟା ନା କଣ? କଣ ଭାଗବତ କିଏ ଜାଣିଥିଲେ? ତା ପରିପ୍ରକାଶ କିଏ କଲେ? ପ୍ରବଦ ଆସିଲେ, ସାଧୁ ଆସିଲେ। ଭାଗବତଙ୍କର ଯୋଉ ଶକ୍ତିଟା ତାର ସେ ଯୋଉ ଶବ୍ଦ ବ୍ରହ୍ମାଣ୍ଡ ହୃଦୟରେ ଯୋଉ ଆସିବ, ତା ପାଇଁ ଜଣେ ମାଧ୍ୟମ ରହିଲେ କିଏ? ସାଧୁ ଭକ୍ତ ଭାଗବତ। ଆଉ ସେଥିପାଇଁ ସେ କହିଲେ ନା ସ୍ୱରୂପ ଦାମୋଦର ସେ ପଣ୍ଡିତକୁ ଗାଳିଦେଲେ, ଆଉ ତୁ କଣ ସିଦ୍ଧାନ୍ତ ଲେଖୁ? ଯା ଭାଗବତ ପଡ ବୈଷ୍ଣବର ସ୍ଥାନ, ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣ। ଭାଗବତ ହଁ ପଢିବ, ଭାଗବତ ପଢିଲେ ବୁଝିପାରିବ, ମନେ ରଖ, ଭାଗବତ ପଢିଲେ ତ ବୁଝିପାରିବନି। ଯାଅ ଭାଗବତ ପଢ ବୈଷ୍ଣବର ସ୍ଥାନ, ଭାଗବତ ପଢିବା ପାଇଁ ତୁମେ ଚାହୁଁଛ, ବୈଷ୍ଣବ ପାଖକୁ ଯିବାକୁ ପଡିବ, ବୈଷ୍ଣବ ନହେଲେ ହେଇପାରିବନି। ତା ଭାଗବତ ପାଇଁ ବୈଷ୍ଣବ ପାଖକୁ ଗଲେ କଣ ହବାକୁ ପଡିବ? କେଉଁ ବୈଷ୍ଣବ ପାଖକୁ ଯିବୁ? ବୈଷ୍ଣବ ପାଖରେ ଭାଗବତ ପଢିଲା ବେଳେ କଣ କରିବାକୁ ପଡିବ? ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣ। ଭାଗବତ ଯିଏ ଚୈତନ୍ୟ ମହାପ୍ରଭୁଙ୍କର ଆଶ୍ରୟ କରିଥିବ, ସେ ମହାପ୍ରଭୁଙ୍କର ଯିଏ ଆଶ୍ରୟ ନ କରିଛି ଆଉ ବୈଷ୍ଣବଙ୍କୁ ଆଶ୍ରୟ ନ କରିଛି, ଭାଗବତ ସେ ବୁଝିପାରିବେନି। ମହାପ୍ରଭୁଙ୍କ ସହିତ ଭାଗବତଙ୍କର କଣ ସମ୍ପର୍କ ରହିଲା? ମହାପ୍ରଭୁଙ୍କ ସହିତ ଭାଗବତଙ୍କର କଣ ସମ୍ପର୍କ ରହିଲା? ଭାଗବତ ଆମେ କୃଷ୍ଣ ତୁଲ୍ୟ ଭାଗବତ, ମହାପ୍ରଭୁଙ୍କର ଯିଏ ଆଶ୍ରୟ କରିବ ସେ ଭାଗବତଙ୍କୁ ବୁଝିପାରିବ। କହିଲେ ଏହା କଣ ସ୍ୱରୂପ ଦାମୋଦର କହିଲେ? ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣ। କଣ ତାର ଅର୍ଥ? ଏକାନ୍ତ ଭାବରେ ଯିଏ ଚୈତନ୍ୟ ମହାପ୍ରଭୁଙ୍କର ଆଶ୍ରୟ ନେଇଛନ୍ତି ସେ କେବଳ ଭାଗବତଙ୍କୁ ବୁଝିପାରିବେ। ତେଣୁ ଭାଗବତ ରହସ୍ୟ ତତ୍ତ୍ୱ ତା ଅର୍ଥ ଚୈତନ୍ୟ ମହାପ୍ରଭୁ ଯେଉଁ ଶରଣାଗତିର ପଥ ଶିଖେଇଛନ୍ତି, ଯେଉଁ ପଥ ଦେଇଛନ୍ତି, ମହାପ୍ରଭୁଙ୍କର ମତ ହିସାବରେ ଭାଗବତ ବୁଝିବାକୁ ପଡିବ। ଆମର ବୁଦ୍ଧି ହିସାବରେ ଭାଗବତ ବୁଝିଲେ ପାରିବେନି, ଆମେ ଗୋଟେ ବୁଦ୍ଧି ଲଗେଇଦେଉଛୁ ସେ କଥା ହିସାବରେ କହିଦେଉଛି, ନାଇଁ ନାଇଁ ଦ୍ୟାଟ୍ ଇଜ୍ ନଟ୍ ଫ୍ୟାକ୍ଟ। ଆଚାର୍ଯ୍ୟମାନେ ଯୋଉ ବୁଦ୍ଧି ଦେଇଛନ୍ତି, ଆଚାର୍ଯ୍ୟମାନେ ଯୋଉ ଟିକେଟିମଣି କାହିଁ କରାଗଲା? ତୁମେ ସ୍ପେକୁଲେଟ୍ କରିଦବ, ତୁମକୁ ଭଲ ଲାଗିବ, ତୁମେ ଗୋଟେ ଅର୍ଥ ସର୍ବଧର୍ମାନ ପରିଦେଇ ଯେ ତୁମେ ସର୍ବ ଗୋଟେ ଅର୍ଥକୁ ଅଲଗା କରିଦବ, ଧର୍ମ ଅର୍ଥକୁ ଗୋଟେ ଅଲଗା କରିଦବ, ଧର୍ମ ଅର୍ଥ ତୁମେ କଣଟା ଗୋଟେ ଲଗେଇ ଦେଇପାରିବ? ନୁ ତୁମେ ଏଟା କରିପାରିବନି, ତୁମେ କେସ୍ ଭାଗବତଙ୍କୁ ତୁମେ ସ୍ପର୍ଶ କରିପାରିବନି, ସେଥିପାଇଁ ଟୀକା ରଚନା କରାଗଲା। ତୁମକୁ ତୁମେ ତୁମକୁ କଣ ଭଲ ଲାଗୁ ତୁମେ କହିପାର, ପବ୍ଲିକରେ କହିପାର, ଆଉ ସେଟା ଭାଗବତର ମତ ବୋଲି ଗ୍ରହଣ କରାଯିବନି। ହେ ଯେମିତି ଲୋକମାନେ କହୁଛନ୍ତି, ପ୍ଲାଟଫର୍ମ ସ୍ପିକର ମାନେ ସବୁ କହୁଛନ୍ତି ବଡ ବଡ କଥା ସବୁ କହୁଛନ୍ତି, ତୁମେ ସେମିତି କହିପାର, ତୁମେ ଅଲଗା କିଛି କହିପାର, ଭାଗବତଙ୍କୁ କହିବାକୁ ହେଲେ ତୁମକୁ ଟୀକା ପଢିବାକୁ ପଡିବ, ସିଦ୍ଧାନ୍ତ ତୁମେ ଜାଣିବାକୁ ପଡିବ, ନହେଲେ ଅପରାଧ ହେଇଯିବ। କାହିଁକି ନା ଚୈତନ୍ୟ ମହାପ୍ରଭୁର ମତମ ଇଦମ୍ ତତ୍ରାଦର ନ ଅପର, ମହାପ୍ରଭୁ ଭାଗବତର ମତଟା ଦେଇଛନ୍ତି। କଣ? ଆରାଧ୍ୟ ବ୍ରଜେଶ ଭଗବାନ ତଦ୍ଧାମ ବୃନ୍ଦାବନମ ସିଦ୍ଧାନ୍ତ ଶ୍ରୀମଦ ଭାଗବତମ ପୁରାଣ ଅମଲମ ପ୍ରେମ ପୁମାର୍ଥ ମହାନ ଶ୍ରୀ ଚୈତନ୍ୟ ମହାପ୍ରଭୁର ମତମ ଇଦମ୍ ତତ୍ରାଦର ନ ଅପର। ଚୈତନ୍ୟ ମହାପ୍ରଭୁଙ୍କର ମତ ଆମର ସିଦ୍ଧାନ୍ତ ଭାଗବତ ବିଷୟରେ ଯାଆନ୍ତି, ମହାପ୍ରଭୁ ଯେଭଳି କହିଛନ୍ତି ଭାଗବତ ପଢିବା ପାଇଁ ବୁଝିବା ପାଇଁ, ତାଙ୍କର ଯୋଉ ମତ ଭାଗବତଙ୍କ ଉପରେ, ମହାପ୍ରଭୁ କଣ କହିଲେ? ଭାଗବତଙ୍କୁ କଣ କହିଲେ ମହାପ୍ରଭୁ? ଯୋଉ ଭାଗବତଙ୍କ ପାଞ୍ଚଟା ଅଙ୍ଗ ଭିତରେ, ଯୋଉ ଭକ୍ତିର ପାଞ୍ଚଟା ଅଙ୍ଗ ଭିତରେ କଣ କଣ ରହିଲେ? ତା ଭିତରେ ଭାଗବତ ଶ୍ରବଣ, ଭାଗବତ ଶୁଣିବାକୁ ପଡିବ, ଭକ୍ତିର ଇଏ ଅଙ୍ଗ। ଆମକୁ କଣ ଭଲ ଲାଗୁ ଶୁଣିବାକୁ? ଆମ କ୍ଲାସ ନହେଲେ ଭଲ, ସେଇଟା ଭଲ ଲାଗିବନି। ଭାଗବତୀ ଭକ୍ତିର ଅଙ୍ଗ ମହାପ୍ରଭୁ ସେ ଜିନିଷ କହିଲେ ଦେବାନନ୍ଦ ପଣ୍ଡିତ, ଆରେ ତୁ ଭାଗବତ ପ୍ରବଚନ ଦଉଛୁ, ଗଦାଧର ପଣ୍ଡିତ କାନ୍ଦିଲେ କ୍ରନ୍ଦନ କଲେ ନା, ତାଙ୍କୁ ଉଠେଇ ଦେ, ତାଙ୍କ ଶିଷ୍ୟ ମାନଙ୍କୁ ଗଲେ ଉଠେଇ ଦିଅ, କଣ ଭାଗବତ ପଢିଲା ବେଳେ କଣ ଗୋଟେ କାନ୍ଦୁଛି ଭାବୁକ ଦେଖି। ମହାପ୍ରଭୁ ସେ ଦେବାନନ୍ଦ ପଣ୍ଡିତ ଯେତେବେଳେ ଯାଇଛନ୍ତି ତାଙ୍କୁ ଭର୍ସନା କରିକି ମହାପ୍ରଭୁ କହୁଛନ୍ତି, ଆରେ ତୁମେ ଭାଗବତ ଜାଣିଛ, ଭାଗବତ କଣ ଜାଣିଛ ତୁମେ। ମହାପ୍ରଭୁ ସେଠି ପୁରା ଭାଗବତର ମହିମା ଚୈତନ୍ୟ ଭାଗବତରେ ସବୁ ଦେଇଛନ୍ତି। ଏହି ମତ ଭାଗବତ କାର କୃତ ନୟ ଆପଣ ଭାବ ତୀର ଭାବ ହଏ, ଭାଗବତ କେହି ତିଆରି କରୁନାହାନ୍ତି। ଆମେ କଣ କହୁଛୁ ଭାଗବତ କିଏ ରଚନା କରିଛନ୍ତି, ବ୍ୟାସଦେବ ମହାପ୍ରଭୁ କାଟିଦେଲେ ନାଇଁ। କଣ କହିଲେ ମହାପ୍ରଭୁ, ଆପଣ ଆପ୍ରି ଭାବ ତୀର ଭାବ ହଏ, ଭଗବାନ ଯେମିତି ନିଜେ ଆପ୍ରି ଭାବ ହୁଅନ୍ତି, ନିଜେ ତୀର ଭାବ ହୁଅନ୍ତି, ନିଜେ କେବଳ ବସୁଦେବ ଦେବକୀ ପିତା ରୂପରେ ସେ କାମନା କରୁଥିଲେ, ତାଙ୍କ ପିତା ରୂପରେ ସ୍ୱୀକାର କରନ୍ତି। ସୂର୍ଯ୍ୟ ଯେଭଳି ନିଜେ ଆବିର୍ଭାବ ହଉଛନ୍ତି, ନିଜେ ଅସ୍ତ ହେଇଯାଉଛି, ଭାଗବତ ସେଭଳି ଆପଣ ଆବିର୍ଭାବ ତୀର ଭାବ। ଏଇ ମତ ଭାଗବତ କାହାର କୃତ ନାହିଁ, ଯିଏ କହୁଛି ମୁଁ ଭାଗବତ ବୁଝିଛି, ମହାପ୍ରଭୁ କହିଲେ ସେ କିଛି ଜାଣିନି, ଭାଗବତ ବୁଝିନି, ବୁଝିପାରିବେନି। ଏ ଶବ୍ଦ ବ୍ରହ୍ମ ପ୍ରତି ଶ୍ଳୋକେ ପ୍ରତି ଅର୍ଥେ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଓ ସେମାନେ ବିଭିନ୍ନ ଏସବୁ ଶବ୍ଦ ବ୍ରହ୍ମ ନା ଶବ୍ଦ ବ୍ରହ୍ମ, ଏ ଯୋଉ ନିର୍ଗୁଣ ହରିକଥାର ଯୋଉ ପ୍ରକାଶ ହୁଏ ଏମିତି ହବନି, ବୁଦ୍ଧି ଦ୍ୱାରା ନୁହନ୍ତି, ପରିପ୍ରକାଶ ହୁଅନ୍ତି, ଶବ୍ଦ ବ୍ରହ୍ମ ନିଜେ ଡିସେଣ୍ଡ ଅବତରଣ କରନ୍ତି। ସୁଖଦେବ ଗୋସ୍ୱାମୀଙ୍କର ସୁଖଦେବ ଗୋତ୍ର ସୁତ ଗୋସ୍ୱାମୀଙ୍କର ସେଥିପାଇଁ କହିଲେ ସୁରଦାମଦର, ଯାହା ଭାଗବତ ପଢ ବୈଷ୍ଣବର ସ୍ଥାନ ଏକାନ୍ତ ଆସ, ଭାଗବତ ପଢିଲା ବେଳେ ବୈଷ୍ଣବ ପାଖରେ ପଡିବ ଆଉ ଚୈତନ୍ୟ ମହାପ୍ରଭୁଙ୍କର ଆଶ୍ରୟ ନବ। ଭାଗବତ ଶରଣ ନ କଲେ ହବନି, ଶରଣାଗତି ମହାପ୍ରଭୁ ଶିଖେଇଛନ୍ତି। ଭାଗବତର ଅର୍ଥକୁ ବୁଝିବାକୁ ହେଲେ ମହାପ୍ରଭୁଙ୍କର ଭାବ ହିସାବରେ ବୁଝିବାକୁ ପଡିବ। ମହାପ୍ରଭୁଙ୍କର ଭାବ ସହିତ କଣ ସମ୍ପର୍କ ଅଛି, ମହାପ୍ରଭୁ ବଲ୍ଲଭାଚାର୍ଯ୍ୟଙ୍କୁ ବି ଗ୍ରହଣ କଲେନି, ବଲ୍ଲଭାଚାର୍ଯ୍ୟଙ୍କୁ ବି ଶାସନ କରିଦେଲେ, ବଲ୍ଲଭାଚାର୍ଯ୍ୟ ଅର୍ଥକୁ ପରିବର୍ତ୍ତନ କରିଦେଲେ ନା, ଟିକା ଅର୍ଥ ଲେଖିଲେ, ସିଦ୍ଧସ୍ୱାମୀଙ୍କର ଅର୍ଥକୁ କାଟି ନୂଆ ଅର୍ଥ ସବୁ ଲେଖିଛନ୍ତି। ମହାନ ପଣ୍ଡିତ ପ୍ରତି ଶ୍ଳୋକରେ କୃଷ୍ଣ ନାମ ଲେଖିଦେଲେ, ବିଭିନ୍ନ ଅର୍ଥ କଲେ। ମହାପ୍ରଭୁ କହିଲେ ନା, ସ୍ୱାମୀ ସ୍ୱାମୀଚାର ନାଇଁ ମାନେ ବେଶ୍ୟା ତାରେ କଣ, ଯେ ସ୍ୱାମୀଙ୍କ ମାନନେ ଯୋଉ ନାରୀକୁ ବେଶ୍ୟା ବୋଲି କୁହାଯାଏ, ଯେ ସିଦ୍ଧ ସ୍ୱାମୀଙ୍କୁ ଭାଗବତ ସିଦ୍ଧ ସ୍ୱାମୀଙ୍କ ମାନନେ ସେ ହେଉଛନ୍ତି ବେଶ୍ୟା। ସିଦ୍ଧର ପ୍ରସାଦ ଭାଗବତ ଜାଣି, ଯଦି ଭାଗବତ କିଏ ଜାଣିଛନ୍ତି ତାହେଲେ ଶ୍ରୀଧରଙ୍କ ପ୍ରସାଦରେ। କିଏ କହୁଛନ୍ତି, ଚୈତନ୍ୟ ମହାପ୍ରଭୁ, ତାହେଲେ କାହାକୁ ବଡ କଲେ, ଭାଗବତର ପରିପ୍ରକାଶ ପାଇଁ, ଭାଗବତର ଅର୍ଥ ବୁଝିବା ପାଇଁ, ଶବ୍ଦ ବ୍ରହ୍ମ ଅବତରଣ କରିବା ପାଇଁ କିଏ ସେଥିପାଇଁ କାରଣ ହେଲେ, ଆଚାର୍ଯ୍ୟ। ତତ୍ତ୍ୱଟା ବୁଝିବାକୁ ପଡିବ ନା, ଆଉ ମୁଁ ପଢିକି କହିଦେବି, ତୁମେ ପଢିକି କୁହ, ସେଟା ଶବ୍ଦ ବ୍ରହ୍ମ ନୁହେଁ, ତୁମେ ତୁମ ସମୟଟା ନଷ୍ଟ ହଉନି ବା କାହା କ୍ଷତି ବି ହଉନି। ଅନ୍ୟ ଭକ୍ତ ଆସୁଛନ୍ତି, ସେ ବି ଭକ୍ତ ହେବେ, ତୁମେ ପଢୁଛ କହୁଛ, କିନ୍ତୁ ମନେ ରଖ ହୃଦୟ ଭିତରେ ସଂସ୍କାର ଶବ୍ଦ ବ୍ରହ୍ମର ପରିପ୍ରକାଶ ବିନା ସମ୍ଭବ ନୁହେଁ। ନା ସେଟା କେମିତି ହବ, ଆଚାର୍ଯ୍ୟ ଉପାସନାରେ, ତାଙ୍କର ଆନୁଗତ୍ୟରେ ସେ କୃପା କଲେ, ନହେଲେ ଶବ୍ଦ ବ୍ରହ୍ମ ପରିପ୍ରକାଶ ହେବେନି। ସେ ଆଉ ଆଚାର୍ଯ୍ୟଙ୍କର ବାଣୀ ହିଁ ତୁମ ହୃଦୟ ଭିତରେ ସଂସ୍କାର ଆଣିବ, ସେ ହେଉଛି ପ୍ରକୃତ ଭାଗବତ ନିର୍ଗୁଣ, ସେ ତାଙ୍କର କଥା ସବୁବେଳେ ଶୁଣିବା ଦରକାର। ଆମେ କହୁଛେ କିନ୍ତୁ ଶୁଣିବା ଆମର ଗୁରୁବର୍ଗଙ୍କର କଥା, ଆମେ କୁହ ତୁମେ କୁହ କିଛି ଅସୁବିଧା ନାହିଁ, ଗୁରୁବର୍ଗଙ୍କ କଥା ଶୁଣିବାକୁ ପଡିବ, ସେଠୁ ଶବ୍ଦ ବ୍ରହ୍ମ ପ୍ରଭୁପାଦଙ୍କ କଥା ଶୁଣିବାକୁ ପଡିବ, ଶୁଦ୍ଧଭକ୍ତଙ୍କ କଥା ଶୁଣିବାକୁ ପଡିବ, କଣ କହୁଛ ତୁମେ ତୁମର ଶକ୍ତି ହିସାବରେ କୁହ, ତୁମର କହିବାଟା ତୁମ ହୃଦୟ ଭିତରେ ସଂସ୍କାର ଆଣିବନି, ବି କେୟାରଫୁଲ, ତୁମେ ଯାହା କହୁଛ ସେଟା ତୁମ ହୃଦୟ ଭିତରେ କାର୍ଯ୍ୟ କରିବନି। କିନ୍ତୁ ଯାହା ଶୁଣୁଛ ଗୁରୁଙ୍କ ପାଖରୁ ଶବ୍ଦ ବ୍ରହ୍ମ, ଯଦି ଗୁରୁଙ୍କ ପ୍ରତି ତୁମର ପ୍ରୀତି ଅଛି, ତୁମେ ତାଙ୍କୁ ଆଚାର୍ଯ୍ୟ ରୂପରେ ଉପାସନା କରୁଛ, ତାହେଲେ ତାଙ୍କର କଥା ହିଁ ଯଦି କେବେ ଆସେ, ତାଙ୍କର କରୁଣା ତୁମ ହୃଦୟ ଭିତରେ କିଛି ସଂସ୍କାର ଆଣିବ ନା ଆଣିପାରିବନି। ଦେଖ ତମ ପରୀକ୍ଷା କରେ, ଜାଣିବା କହିବା ଏବଂ ତାକୁ କାର୍ଯ୍ୟରେ କରିବା, ଏ ତିନିଟା ଅଲଗା ଅଲଗା ଜିନିଷ। ବହୁତ ଲୋକ ଜାଣିଛନ୍ତି ସେ କହିପାରିବେନି କି କରିପାରିବେନି, ବହୁତ ଲୋକ ଜାଣିନାହାନ୍ତି ସେ ତିନି କାଟାଗୋରୀ ଲୋକ ରହୁଛନ୍ତି ନା, କିଛି ଲୋକ ଜାଣିଛନ୍ତି ସେ କହିପାରିବେନି କି କରିପାରିବେନି, କିଛି ଲୋକ ଜାଣିନାହାନ୍ତି ସେ କରୁନାହାନ୍ତି କି କହିପାରୁନାହାନ୍ତି, କହୁନାହାନ୍ତି କି କରୁନାହାନ୍ତି, ଆଉ କିଛି ଲୋକ ଜାଣିଛନ୍ତି କହୁଛନ୍ତି କରୁନାହାନ୍ତି, ତିନି କାଟାଗୋରୀ, ତିନି ଶ୍ରେଣୀ ବିଭାଗ ରହିଲେ, ସେ ଜାଣିଛନ୍ତି ଆଉ କହିଦେଉଛନ୍ତି କିନ୍ତୁ କରିପାରିବେନି। ଏଇଟା ସଂସ୍କାର କଥା, ହୃଦୟରେ ଅନାଦି କାଳରୁ ଇନ୍ଦ୍ରିୟମାନଙ୍କ ଉପରେ ଯେଉଁ ପ୍ରଭାବ, କୁସଂସ୍କାରର ପ୍ରଭାବ ରହିଛି, ତାକୁ କିଏ ପରିବର୍ତ୍ତନ କରିବ? ଚିନ୍ମୟ ଶକ୍ତିର ଆବିର୍ଭାବ ବିନା, ଏ ଶବ୍ଦର ମାଧ୍ୟମରେ, ନାମ ମାଧ୍ୟମରେ, ହରିକଥା ମାଧ୍ୟମରେ, ହରିକୀର୍ତ୍ତନ ମାଧ୍ୟମରେ, ଆଚାର୍ଯ୍ୟଙ୍କ ମୁଖରୁ ବିଗଳିତ ହରିକଥା ହୃଦୟରେ ପ୍ରବେଶ କରିକି ଏଇ ସଂସାରର କର୍ଣ୍ଣଲାମ୍ବଟ୍ଟି ଦୋଷକୁ ବିଦୂରିତ କରିକି ସେଥିରେ ରସ ଭରି ହେଇଥାଏ, ଅମୃତ ଭରି ହେଇଥାଏ ସେ ଶବ୍ଦରେ। ସେ ଶବ୍ଦର ଉଚ୍ଚାରଣ ଏଭଳି, ସେ ଶବ୍ଦର ଶକ୍ତି ଏଭଳି, ଯେଉଁଟା ଜୀବର ଅନାଦି କାଳରୁ ଥିବା କୁସଂସ୍କାରକୁ ବିଦୂରିତ କରେ, ନହେଲେ ତ ହେଇପାରିବେନି। ସେଥିପାଇଁ ଆଚାର୍ଯ୍ୟଙ୍କ ବାଣୀର ଉପାସନା କରିବାକୁ ପଡ଼େ। ଚୈତନ୍ୟ ମହାପ୍ରଭୁ କାହିଁକି ଏ କଥା କହିଲେ? କାହିଁକି ବଲ୍ଲଭ ଆଚାର୍ଯ୍ୟଙ୍କ ଭଳି ଆଚାର୍ଯ୍ୟଙ୍କୁ କହିଲେ ନା ତୁମେ ମହାଭାଗବତ? ମହାପ୍ରଭୁ ନିଜେ କହୁଛନ୍ତି ତୁମେ ମହାଭାଗବତ ଆଉ ମହାନ ପଣ୍ଡିତ, ଦିଟା ଗୁଣ, କିନ୍ତୁ ଗର୍ବ ପର୍ବତ ତୁମର କେମିତି ରହିଲା? ଗର୍ବ କେମିତି ତୁମେ କରୁଛ? ସିଦ୍ଧ ସ୍ୱାମୀଙ୍କର ଅର୍ଥକୁ କାଟି ଦଉଛ। ମହାପ୍ରଭୁ ଖୁସି ହେଲେନି, କାହିଁକି ତୁମେ ଆଚାର୍ଯ୍ୟଙ୍କର ଉପାସନା କରୁନା, ଆଚାର୍ଯ୍ୟଙ୍କୁ ସ୍ୱୀକାର କରୁନା? ତାହେଲେ ଆଚାର୍ଯ୍ୟଙ୍କୁ ସ୍ୱୀକାର କରୁନା, ଶବ୍ଦ ବ୍ରହ୍ମ କେବେ ହେଲେ ହେବେନି, ପରିପ୍ରକାଶ ହେଇପାରିବେ। ଯେ ଶୁଦ୍ଧ ଭକ୍ତ ଗ୍ରନ୍ଥ ଭାଗବତ, ଭକ୍ତ ଭାଗବତଙ୍କୁ ସ୍ୱୀକାର କରିନି, ତାଙ୍କୁ ଜୀବନର ସର୍ବସ୍ୱ ବୋଲି ଜାଣିନି, ତାଙ୍କ ପାଖରେ ଭାଗବତମ ଆବିର୍ଭାବ ହେବେନି। ହିଜ୍ ସ୍କଲାର ପର୍ସନ, ସେ ଗୋଟେ ଜ୍ଞାନୀ ଲୋକ ହେଇପାରେ, ସେ ପ୍ରାକ୍ଟିସ୍ କରୁଛି, ପଢୁଛି, ତାର ବୁଦ୍ଧି ଅଛି, କହିବାର ଶୈଳୀ ଅଛି, କହିଦେଉଛି। ସେଥିରେ ଆଚାର୍ଯ୍ୟ ଉପାସନା ଶିଖିନି, ଆଚାର୍ଯ୍ୟ ନିଶ୍ଚୟ ତାଙ୍କର ହୃଦୟରେ ନାହିଁ। ସିମ୍ପଲ ଥିଓରିଟିକାଲ ଜିନିଷ, ପରୀକ୍ଷା କରି ତୁମେ ଦେଖ, ଏ ଜୀବନ ବାସ୍ତବ ଜୀବନ, କୃଷ୍ଣ ବାସ୍ତବ, ଭକ୍ତି ହେଉଛନ୍ତି ବାସ୍ତବ, ଏଠି କୌଣସି ଜିନିଷ ଥିଓରିଟିକାଲ ଚାଲିବନି, ଆମେ ବାସ୍ତବ ପଥର ପଥିକ। ସେଥିପାଇଁ ଆମର ଆଚାର୍ଯ୍ୟମାନେ ସେଭଳି ତତ୍ତ୍ୱଜ୍ଞାନ ପରିବେଷଣ କରନ୍ତି। ଏ ତତ୍ତ୍ୱଜ୍ଞାନ ପରିବେଷଣ କରିବାର ତାତ୍ପର୍ଯ୍ୟ ତତ୍ତ୍ୱ ଆଚାର୍ଯ୍ୟଙ୍କ ସହିତ, ତତ୍ତ୍ୱଟା ନ ଜାଣେ ତୁମେ ଭାଗବତ ପଢୁଛି ପଢୁଛି, ଅସୁବିଧା ମୋର କଣ ହେଉଛି? ମୁଁ ଜାଣିଗଲିଣି ଭାଗବତ, ମୁଁ ଅର୍ଥ ବୁଝିଗଲିଣି, କିନ୍ତୁ ଯେ ଶବ୍ଦଗ୍ରହ୍ମ କଣ, ନିର୍ଗୁଣ ହରିକତା କଣ, କିଭଳି ଅବତରଣ କରନ୍ତି? ମହାପ୍ରଭୁ କାଟିଦେଲେ ବଲ୍ଲଭ ଆଚାର୍ଯ୍ୟଙ୍କୁ, ତୁମେ ଦେଖୁନା ମହାପ୍ରଭୁ ଦେବାନନ୍ଦ ପଣ୍ଡିତଙ୍କୁ କାଟିଦେଲେ, ସେ ଭାଗବତ ପଢୁଛନ୍ତି, ସେ ଜାଣିନାହାନ୍ତି ଯେ ଭାଗବତ ହଉଛନ୍ତି? ଭାଗବତ ନିଜେ ପଢୁଛ କି ନାହିଁ? କଣ କହିଲେ, କୃଷ୍ଣ ସୁଧାମେ ଉପଗତ ଧର୍ମ ଜ୍ଞାନାଦି ବିଷହ କଲୌ ନଷ୍ଟ ଦୃଶାମେଷ ପୁରାଣ ଅର୍କୋଧନାଦିତ। କୃଷ୍ଣ ଚାଲିଗଲା ପରେ ସୁଧାମକୁ ଧର୍ମ ଜ୍ଞାନ ସହିତ, କୃଷ୍ଣ ସୁଧାମେ ଉପଗତ ଧର୍ମ ଜ୍ଞାନାଦି ବିଷ କଲୌ ନଷ୍ଟ ଦୃଶାମେଷ ପୁରାଣ ଅର୍କୋଧନାଦିତ, ଉଦିତ ଶବ୍ଦରେ ଲାଗିଲା, ପୁରାଣ ରୂପକ ସୂର୍ଯ୍ୟ ବର୍ତ୍ତମାନ ଉଦୟ ହେଇଛି, ଉଦୟ ହେଲେ ତାନେ ଅସ୍ତ କେତେବେଳେ ହେବେ? ଉଦୟ ମାନେ ଅସ୍ତ ଅଛନ୍ତି ନା, ଆପଣ ଆବିର୍ଭାବତିର ଭାବ, ସେ ନିଜ ଭାଗବତ ଆବିର୍ଭାବ ହେଇଛନ୍ତି, ନିଜେ ଭାଗବତୀର ଭାବ, ଭାଗବତ କେହି ଲେଖି ନାହାନ୍ତି, ଭାଗବତ ଉପରେ ଲୋକ ମତ ଦେଇଦେଉଛନ୍ତି, ଭାଗବତ ଉପରେ ତୁମକୁ ଆମେ କିଛି ଜାଣିନେ ଭାଗବତ, ମହାପ୍ରଭୁ ମନା କଲେ, ଯିଏ କହୁଛି ମୁଁ ଭାଗବତ ସବୁ ଜାଣେ ସେ କି ଜାଣନ୍ତିନି, ବିଭୁ ଭାଗବତ ପ୍ରତି ଶ୍ଲୋକ ପ୍ରତି ଅକ୍ଷର ନାନା ଅର୍ଥ କ। ମହାପ୍ରଭୁ ସେଥିପାଇଁ ବଲ୍ଲଭାଚାର୍ଯ୍ୟଙ୍କୁ କହିଲେ, ସେ କଥା ତୁମେ ଏତେ ପଣ୍ଡିତ ହେଇକି ମହା ଭାଗବତ ହେଇକି ତୁମର ଗର୍ବ କେମିତି ରହୁଛି? ତୁମେ ଆଚାର୍ଯ୍ୟଙ୍କୁ ସ୍ୱୀକାର କରୁନୁ, ସେଥିପାଇଁ ଆଚାର୍ଯ୍ୟଙ୍କ ସହିତ ଭାଗବତର ସମ୍ପର୍କ ରହିଲା, ଆଉ ମହାପ୍ରଭୁଙ୍କ ମତ ହିସାବରେ ଭାଗବତ ସିଦ୍ଧାନ୍ତ ରହିଲା। ମହାପ୍ରଭୁଙ୍କ ମତ କଣ ହେଲା? ଆଚାର୍ଯ୍ୟଙ୍କ ଆନୁଗତ୍ୟରେ କୃଷ୍ଣଙ୍କର ସ୍ୱରୂପ, ଭାଗବତ ହେଉଛନ୍ତି କୃଷ୍ଣଙ୍କର ସ୍ୱରୂପ, ଶବ୍ଦ ବ୍ରହ୍ମ ଅବତାର, ଭାଗବତ ଆବିର୍ଭାବ ହେଇଛନ୍ତି। ଏ ଦୃଷ୍ଟି ତ ଆମର ନାହିଁ, ଆମେ ତ ଗୋଟେ ସାଧାରଣ ଗ୍ରନ୍ଥ ବୋଲି ବିଚାର କରୁଛେ, ଆଉ କିଭଳି ସେ ହୃଦୟରେ ସଂସ୍କାର ଆଣନ୍ତି, କିଭଳି ଭାଗବତ ପରିପ୍ରକାଶ ହୁଅନ୍ତି, କିଭଳି ଭାଗବତ ନିଜେ ଶ୍ରୋତା ମାଧ୍ୟମରେ, ସରି ବକ୍ତା ପାଖରେ ଆବିର୍ଭାବ ହେଇକି ଶ୍ରୋତାର ହୃଦୟ ଭିତରକୁ ଯାଆନ୍ତି, ଯିଏ ତାଙ୍କର ଆଚାର୍ଯ୍ୟଙ୍କୁ ଉପାସନା କରିକି ତାଙ୍କ ଶବ୍ଦ ବ୍ରହ୍ମ ସହିତ ସମ୍ପର୍କ ଯାହାର ଅଛି, ସେ କେବେ ବୁଝିପାରିବ ନ, ଇଏ ବୁଝି ହବନି। ମହାପ୍ରଭୁ ସେଥିପାଇଁ ସ୍ୱର ଦାମଦର କହିଲେ, ଯାଅ ଭାଗବତ ବଡ ବୈଷ୍ଣବର ସ୍ଥାନେ, ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ, ଚୈତନ୍ୟର ଭକ୍ତ ସଙ୍ଗେ ନିତ୍ୟ କର ସଙ୍ଗ। ଯିଏ ଭାଗବତ ବୁଝିବା ପାଇଁ ଚାହୁଁଛ, ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତ ସହିତ ସଙ୍ଗ କରିବାକୁ ପଡିବ। ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତ ସହିତ ତୁମେ ସଙ୍ଗ ନ କରିପାରିବ, ତୁମେ କଦାପି ଭାଗବତଙ୍କୁ ବୁଝିପାରିବ ନାହିଁ, କେ ବୁଝିପାରିବନି। ହଁ, ଚୈତନ୍ୟର ଭକ୍ତ ସଙ୍ଗେ ନିତ୍ୟ କର ସଙ୍ଗ, ତବେ ତ ଜାଣିବ ସିଦ୍ଧାନ୍ତ ସମୁଦ୍ର ତରଙ୍ଗ। ସେତେବେଳେ ତୁମେ ସିଦ୍ଧାନ୍ତ ଜାଣିବ, ସମୁଦ୍ର ଭଳି ସିଦ୍ଧାନ୍ତ, କେତେ ସିଦ୍ଧାନ୍ତ ଭାବ ତୁମେ ରହିଛି? ଯିଏ ଆଚାର୍ଯ୍ୟଙ୍କ ଉପାସନା କରନି, ଯିଏ ଆଚାର୍ଯ୍ୟଙ୍କ ଅନୁଗତ ନେ, ସେ ସିଦ୍ଧାନ୍ତ ଜାଣିନି ଆଉ। ସିଦ୍ଧାନ୍ତ ନ ଜାଣିଲେ ତୁମର ତତ୍ତ୍ୱଜ୍ଞାନ କୋଉଠୁ ଆସିବ? ତତ୍ତ୍ୱଜ୍ଞାନ ନ ଜାଣିଲେ ହୃଦୟରେ ରସ କେମିତି ଆହୁରି ହବ? କାହିଁକି କୃଷ୍ଣଦାସ କବିରାଜ ଗୋସ୍ୱାମୀ ଲେଖିଲେ, ସିଦ୍ଧାନ୍ତ ବୋଲି ଆଚିତ ନା କର ଲସ୍? ଆମେ କାଳ୍ପିକ ନୁହନ୍ତି, ଗୁରୁଦେବ କୁହନ୍ତି ଆମେ ନଟ ଏ ଷ୍ଟୋରି ଟେଲର, ମୁଁ ଗୋଟେ ଗଳ୍ପ କଥାଗୁଡ଼ାକ ମୋତେ କହିବାକୁ ଭଲ ଲାଗେନି। ଆମର ଗୌଡ଼ୀୟ ବୈଷ୍ଣବ ଆଚାର୍ଯ୍ୟମାନେ ତାତ୍ତ୍ୱିକ ସିଦ୍ଧାନ୍ତ ତତ୍ତ୍ୱ ଆଚାର୍ଯ୍ୟ, ସେମାନେ ତତ୍ତ୍ୱ ଆଚାର୍ଯ୍ୟ କୁହାଯାଏ। ସେମାନେ ସବୁ ଏମିତି ଷ୍ଟୋରୀ ଫୋରି କହିବା, ବିଭିନ୍ନ ଢଙ୍ଗରେ କଥା କହିବା ସବୁ ଶିଖିନାହାନ୍ତି। ପଢ଼ ସବୁ ଦେଖିବ ଗ୍ରନ୍ଥ, ଆଚାର୍ଯ୍ୟମାନଙ୍କର ଗ୍ରନ୍ଥ କିଭଳି ପଏଣ୍ଟ ଟୁ ପଏଣ୍ଟ କଥା ପୁରା ତତ୍ତ୍ୱ ଉପରେ ପର୍ଯ୍ୟବେସିତ। କାରଣ କୃଷ୍ଣଙ୍କ ପାଖରେ ଯୋଉ ମନ ଲାଗିବ ଜଣଙ୍କର ସିଦ୍ଧାନ୍ତ ଜାଣିଲେ, ସିଦ୍ଧାନ୍ତ ବୋଲିଆ ଚିତ୍ତେ ନା କର ଲସ୍ ଏହା ହୈତେ କୃଷ୍ଣ ଲାଗେ ସୁଦୃଢ଼ ମାନସ। ସୁଦୃଢ଼ ମାନସ କୃଷ୍ଣ ପାଖରେ ଯୋଉ ସୁଦୃଢ଼ ମନ ରହିବ ସିଦ୍ଧାନ୍ତ ଜାଣିଲେ, ସିଦ୍ଧାନ୍ତ କେମିତି ଜାଣିବ, ସିଦ୍ଧାନ୍ତ ମୁଁ କେମିତି ଜାଣିବ, କୋଇପଟ ଦେଇ ଜାଣିଦେବି ନାଇଁ କାଟିଦେଲେ ତାକୁ। ଅହଂ ବେତି ସୁଖଂ ବେତି ବ୍ୟାସ ବେତି ବା ନ ବେତି ଭକ୍ତମ ଭାଗବତ ଗ୍ରାହ୍ୟ ନଚ ବୁଦ୍ଧି ନଚ ଟିକା। ଭାଗବତଙ୍କୁ ବୁଦ୍ଧି ଦ୍ୱାରା ଟୀକା ଦ୍ୱାରା ବୁଝିପାରିବନି। ଭକ୍ତମ ଭାଗବତ ଗ୍ରାହ୍ୟ କେତେ ଜାଣିବ, ଭକ୍ତି ବଳ। ସେଥିପାଇଁ ଏଇଟା ଲିକ୍ ରହିଲା ଚୈତନ୍ୟ ମହାପ୍ରଭୁ। ସେଥିରେ ଭକ୍ତି ଦେବା ପାଇଁ କିଏ ଆସିଛନ୍ତି, ଚୈତନ୍ୟ ମହାପ୍ରଭୁ। ଚୈତନ୍ୟ ମହାପ୍ରଭୁ ଯାହାକୁ ଭକ୍ତି ନ ଦେବେ, ଚୈତନ୍ୟ ମହାପ୍ରଭୁ ଭକ୍ତ ସଙ୍ଗ ଯିଏ ନ କରିବେ, ଚୈତନ୍ୟ ମହାପ୍ରଭୁଙ୍କ ମତ ହିସାବରେ ଯିଏ ଭାଗବତ ଶୁଦ୍ଧାୟନ କରିବ, ଯେ ଚୈତନ୍ୟ ମହାପ୍ରଭୁଙ୍କ ହିସାବରେ ଆଚାର୍ଯ୍ୟ ଉପାସନା କରି ଆଚାର୍ଯ୍ୟ ଅନୁଗତ ନ ରହିବ, ତାପରେ ଭାଗବତ ପରିପ୍ରକାଶ ସଦ୍ଗୁରୁ ସେ କଣ ଜାଣିବ, ସଦ୍ଗୁରୁ ତାର ପରିପ୍ରକାଶ ହେବ, ସେ କିଛି ମିୟର ନଲେଜ, କିଛି ତାର ଜ୍ଞାନ ରହିଛି, କିଛି ପଢିଛି ପ୍ରାକ୍ଟିସ କରୁଛି, କିଛି ବହୁତ ହଜାର ଜିନିଷ ଶୁଣୁଛି, ବିଭିନ୍ନ ବକ୍ତାଙ୍କ କଥା ଶୁଣୁଛି, ସେ ଯୋଉ ନୋଟ ବନେଇଲା ସେ କିଛି କହିଲା ବାସ, କିଛି କ୍ଷତି ବି ନାହିଁ। ସମୟଟା ଯାଉଛି କେମିତିରେ, ତାର କିଛି ସର୍ଚ୍ଚ କରୁଛି ଭାଗବତ ଟଚ୍ରେ, ଦ୍ୟାଟ୍ ଇଜ୍ ନଟ୍ ସଦ୍ଗୁରୁ, ସେଟା ସଦ୍ଗୁରୁ ନୁହେଁ, ସେଟା ତାର ସଂସ୍କାରର ହୃଦୟରେ ସଂସ୍କାର ଆଣିପାରିବନି, ସେ ବ୍ୟକ୍ତିର ହୃଦୟ ସଂସ୍କାର ଆଚାର୍ଯ୍ୟର ମାନେ ହୃଦୟରେ ସଂସ୍କାର ଆସିବ। ସେଥିପାଇଁ ଶିଷ୍ୟ କେତେବେଳେ ବହୁତ ପଣ୍ଡିତ ହେଇପାରେ, କିନ୍ତୁ ତାର ପାଣ୍ଡିତ୍ୟଟା ତା ହୃଦୟରେ ଭକ୍ତି ସୃଷ୍ଟି କରିପାରେ ନା, ସେଥିପାଇଁ ସେ ଗୁରୁଙ୍କ ପାଦ ପଦ୍ମରେ ଯାଇକି ଆଶ୍ରୟ ନିଏ। ଶିଷ୍ୟ ଯେତେ ମହାନ ହେଲେ ବି, ଜାଗତିକ ଦୃଷ୍ଟିରୁ ଯେତେ ଶ୍ରେଷ୍ଠ ହେଲେ ବି, ସେ ସବୁବେଳେ ଗୁରୁ ପାଦ ପଦ୍ମର ଧୂଳି ସହିତ ସମାନ। ବହୁତ ପଣ୍ଡିତ ସିଏ ହେଇପାରେ, କିନ୍ତୁ ତାର କଣ ଦରକାର, କୃପାଟା ଦରକାର, ସେଇଟା ତା ପାଖରେ ନାହିଁ। ଜଣଙ୍କର ପାଣ୍ଡିତ୍ୟ, ଜଣଙ୍କର ଦକ୍ଷତା, ବିଚକ୍ଷଣତା, କାର୍ଯ୍ୟଦକ୍ଷତା ସହିତ ଭକ୍ତିର କିଛି ସମ୍ପର୍କ ନାହିଁ। ଏସବୁ ଭଲ ଗୁଣ, କିନ୍ତୁ ମନେ ରଖିବାକୁ ପଡିବ ଭକ୍ତି ହେଉଛନ୍ତି ସ୍ୱୟଂ ଆବିର୍ଭାବ ବସ୍ତୁ, ପରିପ୍ରକାଶର ବସ୍ତୁ। ସେ ଏଇଟା ଲେଖିଲେ ଜଣେ କହିବେ ମୁଁ ସିଦ୍ଧାନ୍ତ ବି ଜାଣିଦେବି କେମିତି, ମୁଁ ବୁଝିଦେଲି ହଁ ତତ୍ତ୍ୱ ଆଚାର୍ଯ୍ୟଙ୍କର ଶରଣାଗତରେ ମୁଁ ଭାଗବତ ପଢିବି। ଗୋଟେ ଗୋଟେ ଷ୍ଟେପ୍ ତୁମେ ଖରି କରିଛ, ସବୁଥିରେ ତତ୍ତ୍ୱ ରହିଛି, ପୁଣି ତତ୍ତ୍ୱାଚାର୍ଯ୍ୟ ପାଇବ କୋଉଠୁ, ତୁମେ କାହିଁକି ତତ୍ତ୍ୱାଚାର୍ଯ୍ୟ ଅନୁଶୀଳନ କରିବ, ତୁମର ଜୀବନର ଲକ୍ଷ୍ୟ କଣ, ତୁମେ ଯଦି ଆଚାର୍ଯ୍ୟ ଉପାସନା ତୁମର ଜୀବନ ଲକ୍ଷ୍ୟ ନୁହେଁ, ତୁମକୁ ତତ୍ତ୍ୱାଚାର୍ଯ୍ୟ ମିଳିବେ କାହିଁ, ତୁମେ କଣ ଯେମିତି ପଣ୍ଡିତ ମାନେ କାହା ଖୋଜନ୍ତି, ଏ ଯୋଉ ପିଲାମାନେ ଚାକିରି କରିବା ପାଇଁ ଏ ଯୋଉ ଟ୍ୟୁସନ୍ ମାଷ୍ଟର ଖୋଜନ୍ତି, କାହା ଖୋଜନ୍ତି, କୋଉ ମାଷ୍ଟର ଭଲ ପଢଉଛି, ମାଷ୍ଟର ସହିତ ତାର ସମ୍ପର୍କ କଣ ରହିଲା, ଭଲ ଯିଏ ବୁଝେଇ ପାରିଲା ତାକୁ ପଇସା ଦେଇକି ମୋର ପଢିକି ମୋ ପାଠପଢା ସରିଲା ପରେ ସହିଲା, ସେ ସାର ତାଙ୍କର ସହିଲା, ତ ସାର ତାଙ୍କ ଦା ରାସ୍ତାରେ ମୁଁ ମୋର ଇଏ ପାଠ ଏଠି ହବନି, ଏମିତି ଜ୍ଞାନ ଶବ୍ଦରମ ଅବତରଣ ହୁଅନ୍ତୁନି। ତୁମେ ଯାଇକି କେଉଁଠୁ ପଢିଦେଇକି ତୁମେ କହିବ ମୁଁ ପଢିଦେଇକି ମୁଁ ଜାଣିଦେଲି ଭାଗବତ, ମୁଁ ସଂସ୍କୃତ ପଢିଦେଲି, ଠିକ ଅଛି ତୁମେ ଜାଣିଲ କିଛି ତୁମର ଜ୍ଞାନ ଲାଭ ହେଲା, ବଟ୍ ଦ୍ୟାଟ୍ ଇଜ୍ ନଟ୍ ଶବ୍ଦରମ, ଶବ୍ଦରମ ସେଟା ନୁହେଁ, ଶବ୍ଦରମ ସେଭଳି ଭାବରେ ହୁଅନ୍ତିନି, ଯେ ଶବ୍ଦରମ ସେଭଳି ଆବିର୍ଭାବ ହେବା ଥାନ୍ତା ଗୀତାରୁ ପ୍ରମାଣ କରିଦିଆ ହବ, କାଟିକି ଥୋଇଦିଆ ହବ, ଟିକେ ପ୍ରଶ୍ନ କରିବେ କାହିଁକି ଆପଣ ଏମିତି କହୁଛନ୍ତି, ନାଇଁ ପ୍ରମାଣ ତଦ୍ଭିଧି ପ୍ରଣିପାତ ପରିପ୍ରଶ୍ନ ସେବା ଉପଦେଖନ୍ତି ତେ ଜ୍ଞାନୀ ଜ୍ଞାନୀନ ତତ୍ଦର୍ଶୀନ, କେତେ କେତେଟା ଶବ୍ଦ ଲଗେଇଲେ ପଢ, ସିଦ୍ଧାନ୍ତ ଜାଣ, କଥା କହିଲେ କଣ ହବ, ତୁମେ ସିଦ୍ଧାନ୍ତ ଜାଣିବାକୁ ପଡିବ, ଆଗେ ସିଦ୍ଧାନ୍ତ ନ ଜାଣ ତ ତୁମ ସଂସ୍କାର ହୃଦୟରେ ଆସିପାରିବନି, ଆଚାର୍ଯ୍ୟ ଉପାସନ ତୁମେ ଶିଖିନ, ତୁମେ ଯାହା କରି ସବୁ ଜିରୋ ହେଇଯିବ, ସେ କେବଳ ସବୁ ଜ୍ଞାନରେ ହିଁ ପଳେଇଗଲା, ଆଉ ଭକ୍ତି ହୃଦୟରେ କିଛି ଆସିବନି। ଯଦି ଜ୍ଞାନଟା ପଢିଦେଇକି ଜାଣି ହୁଅନ୍ତା ତାହେଲେ ଆଚାର୍ଯ୍ୟ ଉପାସନା ଡେଟ୍ ରହିଲେ କି ନାହିଁ, ଜ୍ଞାନ ପ୍ରାପ୍ତି ପାଇଁ ବି କଣ ଦରକାର, କଣ କଣ ଲେଖିଲେ, ତଦ୍ବିଧି ପ୍ରଣିପାତେନ, ପ୍ରଣିପାତ ଅର୍ଥକୁ ଆଚାର୍ଯ୍ୟମାନେ କଣ କହୁଛନ୍ତି, ଦେଖ ସରେଣ୍ଡର ନେଇଛନ୍ତି, ଶରଣାଗତି ହେବାକୁ ପଡିବ, ତଦ୍ବିଧି ପ୍ରଣିପାତେନ, ପରିପ୍ରଶ୍ନେନ ସେବୟା, ପରିପ୍ରଶ୍ନ ଆଗେ କରିପାରିବନି, ଆଗେ ଶରଣାଙ୍ଗତି ଫାର୍ଷ୍ଟ ଷ୍ଟେପ୍, ଏଇ ଆଚାର୍ଯ୍ୟ ଉପାସନା ପୁଣି ଆଇଲା, ଶବ୍ଦରମ କେମିତି ଆସିବେ, ଶବ୍ଦରମ କେମିତି ଆସିବେ, ଆଉ ପଢି ଦେଇକି ତୁମେ ହଜାର ମନେ ରଖିଲେ ତୁମର କଣ ଅଛି, ତୁମକୁ ତତ୍ତ୍ୱ କୋଉଠି ଦେଖାଯିବନି, ତେବେ ସେୟାକୁ ପଢି ପଢି ବୁଢା ହେଇସାରିବେନି ସେ ଶ୍ଳୋକ କହିକି ଜାଣିପାରିବେନି ଏ ଶ୍ଳୋକର ଅର୍ଥଟା କଣ, ଏ ସବୁ ବ୍ରହ୍ମା ବି କେୟାରଫୁଲ, ତୁମେ ତା ଅର୍ଥଟାକୁ ଜାଣିଛ, ଜାଣିନ କି ଶ୍ଳୋକଟାକୁ, ତଦବିଧି ପୁଣି ବାଦାନ ପରିପ୍ରଶ୍ନ ସେବୟା, ଜାଣିନ କି, ଜାଣିଛ, ପଢିଛ, ହଜାର ଜଣଙ୍କୁ କହିଛ, କିନ୍ତୁ ସେଠି ଆଚାର୍ଯ୍ୟ ଉପାସନା ଅଛି, ସେଠି ଭାଗବତ ସହିତ ଲିଙ୍କ ଅଛି, ସେଠି ଚୈତନ୍ୟ ମହାପ୍ରଭୁ ସହିତ ଲିଙ୍କ ଅଛି, ତୁମେ ଜାଣିପାରିବେନି। ତତ୍ ବିଧି ପ୍ରଣିପାତନ, ପ୍ରଣିପାତନ ଅର୍ଥ କଣ, ପ୍ରଣିପାତ କଣ, ପ୍ରଣାମ, ସେ ପ୍ରଣିପାତ ଅର୍ଥ ପ୍ରଣାମ, ସଂସ୍କୃତ ପ୍ରଣିପାତ ଅର୍ଥ ହଉଛି ପ୍ରଣାମ, ତାତ୍ତ୍ୱିକ ଅର୍ଥ ତା ନୁହେଁ, ପ୍ରଣିପାତ ଅର୍ଥ ସେଠି ଶରଣାଗତି, ତାଙ୍କ ଶରଣ ଯିବାକୁ ପଡିବ। ଆଚାର୍ଯ୍ୟଙ୍କ ଅର୍ଥ ତୁମେ ଦେଖ, ଚକ୍ରପତି କଣ କହିଛନ୍ତି, ସିଦ୍ଧ ସ୍ୱାମୀ କଣ କହିଛନ୍ତି, କା ଉପରେ ପ୍ରଭୁପାତ କଣ ଲେଖିଛନ୍ତି ଦେଖ, ସେଠି ତତ୍ ବିଧି ପ୍ରଣିପାତ ହେନ ପରିପ୍ରଶ୍ନେନ, ପରିପ୍ରଶ୍ନେନ, ପରିପ୍ରଶ୍ନର ଅର୍ଥଟା କଣ ବୁଝିବାକୁ ପଡିବ, ପରିପ୍ରଶ୍ନ କଣ, ପରିପ୍ରଶ୍ନ ଅର୍ଥ କଣ, ପରିପ୍ରଶ୍ନ କେତେବେଳେ କରାଯାଏ, ହଁ ପରିପ୍ରଶ୍ନ ମାନେ କଣ, ଡାଉଟ ତ ତୁମର ହଜାର ଯିବ, ଜୀବନ ସାରା ରହିବ ତୁମର। ଥାର୍ଡ ଷ୍ଟେପ, ପ୍ରଥମେ ଶରଣାଙ୍ଗତି, ତାପରେ ସେବା, ପରିପ୍ରଶ୍ନ ନାହିଁ, ପରିପ୍ରଶ୍ନ ମଝିରେ ରଖା ହେଲା, ସେଟା ଲାଷ୍ଟ, ସେଟା ଲାଷ୍ଟ, ତଦ୍ବିଧି ପ୍ରଣିପାତ, ତାପରେ ସେବୟା, ତାପରେ ପରିପ୍ରଶ୍ନ, ଶରଣାଙ୍ଗତି ପରେ ସେବା କଲା ପରେ ଜୀବ ଯେତେବେଳେ ଜିଜ୍ଞାସ ମନୋଭାବ ଆସିବ, ସନ୍ଦେହ ତ ସବୁବେଳେ ଜୀବନ ରହିବ, ଜୀବନ କଣ ଅଛି, ତା ଜଡ଼ ସନ୍ଦେହ ରହିବ ସବୁବେଳେ, ଆଧ୍ୟାତ୍ମିକ ଜିନିଷରେ ବି ସନ୍ଦେହ ରହିବ, ଶରଣାଙ୍ଗତି ଯାଇକି ସେବା କରିବା ଦ୍ୱାରା ତା ହୃଦୟରେ ବ୍ରହ୍ମ ଜିଜ୍ଞାସା ସୃଷ୍ଟି ହବ। ତେଣୁ ଏ ଯୋଉ ଶରଣାଙ୍ଗତି ହବା କାହା ପାଖରେ, କାହା ପାଖରେ ଶରଣାଙ୍ଗତି ହବ, ଲାଷ୍ଟକୁ କଣ ଲେଖିଲେ, ଜ୍ଞାନୀ ନା ନ ତୁ ଜ୍ଞାନୀ ନା, ବହୁତ ସାବଧାନ ହେବାକୁ ପଡିବ, ଭଗବାନ କହୁଛନ୍ତି, ପ୍ରବଚନ ଦଉଛନ୍ତି, ଜ୍ଞାନୀ ନ କିଦୃଶ ଜ୍ଞାନୀ ନା, ତତ୍ତ୍ୱଦର୍ଶୀ ନ ତତ୍ତ୍ୱଦର୍ଶୀ ନ, କିଭଳି ଜ୍ଞାନୀ, ଯିଏ ତତ୍ତ୍ୱ, ନା ନା ନା, ଯିଏ ତତ୍ତ୍ୱ ତାର ତତ୍ତ୍ୱଦର୍ଶୀ ଅର୍ଥ ନୁହେଁ ଯେ ଖାଲି ତତ୍ତ୍ୱ ଜାଣିଥିବ ସବୁ, ମୁଁ କହିଲି ବା ତତ୍ତ୍ୱ ଜାଣିବା ଲୋକ ବି ଜାଣିଥିବ କହିଥିବ କରିପାରୁନଥିବେ, ପୁଣି ତତ୍ତ୍ୱଦର୍ଶୀନ ଅର୍ଥ କଣ, ସେଠି ତତ୍ତ୍ୱଦର୍ଶୀନ ଅର୍ଥ ଦେଖ, ତତ୍ତ୍ୱଦର୍ଶୀ ଅର୍ଥ ଗୁରୁଦେବ ସେ କଥା କୁହନ୍ତି, ତତ୍ତ୍ୱଦର୍ଶୀ ଅର୍ଥ ଯେ ତତ୍ତ୍ୱବସ୍ତୁ କୃଷ୍ଣଙ୍କୁ ଦର୍ଶନ କରିଛନ୍ତି, ତତ୍ତ୍ୱଦ୍ରଷ୍ଟା, ତତ୍ତ୍ୱଜ୍ଞାତା, ତତ୍ତ୍ୱବେତା, ଶବ୍ଦ ଇଏ ଆମର ଗୌଡ଼ୀୟ ପରିଭାଷାଟି, ଏ ସହଜିଆବାଦ ନୁହେଁ, ଏ ସବୁ ସେବା ସହିତ ଶରଣାଙ୍ଗ ସହିତ ସବୁ ଲିଙ୍କ ହେଇକି ରହିଛି, ସ୍ୱତନ୍ତ୍ର କିଛି ନାହିଁ, ସ୍ୱତନ୍ତ୍ର କିଛି ନାହିଁ, ପାଣ୍ଡିତ୍ୟତା, ସ୍ୱତନ୍ତ୍ର ଜ୍ଞାନ, ସ୍ୱତନ୍ତ୍ର ଏସବୁ କୌଣସି ବିଚାର ନାହିଁ, ଏଥିରେ ସବୁ ଲିଙ୍କ ହେଇକି ରହିଛି, ମହାପ୍ରଭୁଙ୍କ ସହିତ, ମହାପ୍ରଭୁଙ୍କ ଶିକ୍ଷା ସହିତ ସବୁ ପୁରା ଲିଙ୍କ ହେଇକି, ଗୋଟେ ସୁନ୍ଦର ଚାକୁନ୍ତି କରୁଛି, ଯେମିତି ଫୁଲମାଳା ଗୁନ୍ଥା ହେଇକି ସେମିତି ରହିଛି, ସିଦ୍ଧାନ୍ତ ଗୁଡ଼ିକ ସବୁ ଲିଙ୍କ ହେଇକି ଶବ୍ଦ, ଭଗବାନ ଏଠି ଶବ୍ଦ ବ୍ରହ୍ମ କଥା କହିଲେନି, କଣ କହିଲେ, ଜଣେ ଜ୍ଞାନ ଲାଭ କରିବା ପାଇଁ ତାକୁ ପନ୍ଥାଳକୁ ଦେଇଦେଉଛନ୍ତି, ଶବ୍ଦ ବ୍ରହ୍ମର ସିକ୍ରେଟର ରଖି ଦେଇ ଚାଲିଗଲେ, ଯେ ଶବ୍ଦ ବ୍ରହ୍ମଟାକୁ ଜଣେ ଆକ୍ସେପ୍ଟ କରିପାରିବ ତା ପାଇଁ ବି ଏଟା ଗୋଟେ ଫର୍ମୁଲା ରହିଲା, ତତ୍ତ୍ୱଦର୍ଶୀ ହେଇଥିବା ଦରକାର, ଆଉ ତା ପାଖରେ ତୁମେ ଶରଣାଙ୍ଗତ ହବ, ତାପରେ ସେବା କରିବ, ତାପରେ ପରିପ୍ରଶ୍ନ, ଯୋଉ ସାଧକ ହୃଦୟରେ ପରିପ୍ରଶ୍ନର ଯୋଉ ଭାବନା ଆସିବ ସେଟା ପୁଣି କେମିତି, ପରୀକ୍ଷିତ ମହାରାଜ କଣ କରୁଥିଲେ, ପରୀକ୍ଷିତ ମହାରାଜଙ୍କୁ ଯେତେବେଳେ ଭାଗବତ ଲେଖାଇଛି, କଣ ଲେଖାଇଛି, ପରୀକ୍ଷିତ ମହାରାଜ ପ୍ରଶ୍ନ କରୁଛନ୍ତି ଉପରେ କଣ ଲେଖାଇଛି, ଶ୍ରୀ ସେ ସୁକ ଉବାଚ, ତାପରେ ପରୀକ୍ଷିତ ମହାରାଜଙ୍କ ବେଳେ କଣ ଲେଖା ହେଇଛି, ସେ ପରୀକ୍ଷିତ ଉବାଚ ନୁହେଁ, ସେ ରାଜ ଉବାଚ, ହେଲେ ଉବାଚ ଲେଖା ହଉଛି, ରାଜା କହିଲେ, ସେ କଣ କରୁଛନ୍ତି, ପ୍ରଶ୍ନ କରୁଛନ୍ତି, କିନ୍ତୁ ଲେଖା ହଉଛି କଣ, ସେ ରାଜ ଉବାଚ, ସେ ରାଜା ପରୀକ୍ଷିତ କହିଲେ, ପ୍ରଶ୍ନ ପଚାରୁଛନ୍ତି, ସେ କଣ କରୁଥିଲେ, ସେ ଯୋଉ ପରିପ୍ରଶ୍ନ କରୁଥିଲେ, ପରିପ୍ରଶ୍ନ ସାଧାରଣ ପ୍ରଶ୍ନ ପରିପ୍ରଶ୍ନ ଭିତରେ କଣ ପାର୍ଥକ୍ୟ, ତୁମେ ଜଣେ ଲୋକକୁ ପ୍ରଶ୍ନ ପଚାରିଦବ, ପ୍ରଶ୍ନ ପଚାରିଦବ, ପ୍ରଶ୍ନ ପଚାରିଦେଲା ପରେ ମୁଁ ଯାଉଛି, ମୁଁ ରାସ୍ତାରେ ଜାଣିନି, କଣ ବୁଝିପାରିଲି କି, ଡାଉଟଟା କଣ, ତୁମେ ଯୋଉ ସନ୍ଦେହ ଅଛି, ସନ୍ଦେହଟା ସେୟା, ରାସ୍ତା ନ ଜାଣି ଏଇଟା ସେୟା, ତୁମେ ଯାଉଛ ଏଠି ଗୋଟେ ନୂଆ ଲୋକ ଆସିଛି, ପଚାରିଦେବ ଆଜ୍ଞା କୁଆଡେ କେନ୍ଦ୍ରାପଡ଼ାକୁ ରାସ୍ତା, ତାପରେ କଣ କରିବ, ସେ କହିଦେବ ଡାଣକୁ ଯାଆନ୍ତୁ, ତୁମେ ସେ ଲୋକକୁ ଜାଣିନ, ସେ କହିଦେଲା ପରେ ତୁମେ ବିଶ୍ୱାସ କରିନବ, ତୁ କଣ କହୁଥିବ, ଲୋକଟା କହିଲା ଯେ ଆଉ କାହାକୁ ପଚାରିବା, ସେ ଠିକ କହିଛି କି ତୁମେ ବିଶ୍ୱାସ କରିପାରିବ ନାହିଁ, କାହିଁ କରିପାରିବନି? ତୁ ସେ ବ୍ୟକ୍ତିର ଶରଣାଗତ ହେଇନ କି ତାର ସେବା କରନ ତାକୁ ଜାଣିନ ଜାଣିନ ଆଉ ସେ କହିଦେଲେ ବି ତମର କଣ କରିବ? ଲୋକଟା ଠିକ କହିଲେ କି ନାହିଁ ଆଉ ଗୋଟେ ଲୋକ ପଚାର, ଲୋକ ଯେତେ ଲୋକ ପରଫେକ୍ଟ କହୁଥିବେ ଦେଖ ଆଉ ଗୋଟେ ଲୋକ ପଚାର, କାହିଁକି ସେ ଲୋକ ସହିତ ତୁମର ସମ୍ବନ୍ଧ ନାହିଁ? ତୋ ମାକୁ ପଚାରିବ, ମା କହିବ ରାସ୍ତାଟା ଏଇଟା, ତାପରେ ତୁମେ ଆଉ କାହାକୁ ପଚାରିବ? ମୋ ମା କହିଲା ଏଇଟା, ଦେଖା ଆଉ ଜଣେ ପଚାରିବା, ଆଉ ପଚାରିବେ କାହାକୁ? କାହିଁ ପଚାରିବନି? ସେଠି ତୁମେ ଶରଣାଗତ, ସମ୍ବନ୍ଧ ଅଛି, ସମ୍ବନ୍ଧ ଅଛି। ପରିପ୍ରଶ୍ନ ଅର୍ଥଟା ସେୟା, ପରିପ୍ରଶ୍ନରେ ଯୋଉ ସନ୍ଦେହ ବିଦୃତ କରିବା, ଆମର କଣ ଆମେ 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 ଜିଜ୍ଞାସୁ ଭାବରେ ଯୋଉ ପ୍ରଶ୍ନଟା ଗୋଟେ କରୁଛୁ, ଆମ ହୃଦୟ ଭିତରେ ଆସୁଛି ବିନା ଶରଣାଗତିରେ ବିନା ସେବାରେ, ସେଟା ସେଥିରେ ସନ୍ଦେହ ବିଦୃତ ହଉନି, ସେଟା ସନ୍ଦେହ ଗୋଟେ ଚାଲି ଆସୁଛି, ଗୋଟେ ପ୍ରଶ୍ନ ପଚାରି ଦଉଛି, ତାପରେ କଣ ହଉଛି? ପୁଣି ଚାଲୁଛି, ପୁଣି ଗୋଟେ ପ୍ରଶ୍ନ, ପୁଣି କେତେ ଦିନ ଯାଉଛି, ପୁଣି ଗୋଟେ ସନ୍ଦେହ ଆସିକି ପହଞ୍ଚୁଛି। ବୁଝିପାରୁଛ କି ନାହିଁ? ଗୋଟେ ସନ୍ଦେହ ପରେ ସନ୍ଦେହ, ସନ୍ଦେହ ପରେ ସନ୍ଦେହ, ଏଇଟା ଆସିକି ପହଞ୍ଚୁଛି। ଆଉ ଆମକୁ ସେଟା କହିଦେଲା ପରେ ବି, ସେ ଶୁଦ୍ଧ ଆନ୍ସର ଦେଲା ପରେ ବି ତୁମେ କେବେ କନଭିନ୍ସ ହେଇ ପାରିବନି, କାହିଁକି? ତୁମର ସନ୍ଦେହ, ତୁମ ସମ୍ବନ୍ଧ ନାହିଁ। ଯେମିତି ସେ ଠିକ ରାସ୍ତା କହିଲା ପରେ ବି ଆମର ବିଶ୍ୱାସ ଆସୁନି, ସେଭଳିଆ ବିନା ସେବା ଆଉ ବିନା ଶରଣାଗତିରେ ପ୍ରଣିପାତରେ ତୁମକୁ ସଠିକ ଉତ୍ତର ତୁମେ ଶୁଣିଲେ ବି ସେ ତୁମେ ଗୁରୁଦେବ ଏଟା କହିଛନ୍ତି। ତ ଏସବୁ ତତ୍ତ୍ୱାଚାର୍ଯ୍ୟଙ୍କ କଥା ବୁଝିପାରିବନି ସାଧାରଣ ଲୋକ, ସେ ଡିଷ୍ଟର୍ବ ହେଇଛି ଶୁଣିଲେ। ଗୁରୁଦେବ କହିଲେ ତୁମ ସାଧୁ ଉପରେ ବିଶ୍ୱାସ ନାହିଁ ମାନେ ତୁମ ହରି କଥା କିଛି ଶୁଣୁନ, କିଛି ଶୁଣୁନ, ତୁମେ ସେଟା ତୁମର କିଛି କାର୍ଯ୍ୟ କରିବନି, କାରଣ ତୁମ ବିଶ୍ୱାସ ତା ଉପରେ ନାହିଁ, ସାଧୁ ଉପରେ ନାହିଁ, ସେଟା ତୁମର ସନ୍ଦେହ ସୃଷ୍ଟି କରିବ। ଯେମିତି ଗୋଟେ ଲୋକଟା ଆମକୁ କିଛି କହୁଛି, କହିଲା ପରେ କଣ ହଉଛି? ଲୋକଟା କହିଲା ପରେ ଆମର କଣ ହଉଛି? ପୁଣି ସନ୍ଦେହ ଆସୁଛି, କାରଣ ବ୍ୟକ୍ତିକୁ ଆମେ ବିଶ୍ୱାସ କରୁନି ନା। ସେଭଳିଆ ଯେପର୍ଯ୍ୟନ୍ତ ସାଧୁଙ୍କ ପ୍ରତି ଆମର ପୂର୍ଣ୍ଣ ବିଶ୍ୱାସ ନାହିଁ, ସେ ପର୍ଯ୍ୟନ୍ତ ଆମର ହରିକଥା ବା ଶବ୍ଦ ବ୍ରହ୍ମର ପରିପ୍ରକାଶ ହେଇପାରିବ ନାହିଁ, ଶବ୍ଦ ବ୍ରହ୍ମ କେବେ ଅବତରଣ କରିବେ ନାହିଁ। ସେ କଣ କହିଲେ ଶରଦାମଙ୍କର କଣ କହିଲେ ସେ କଥା? ଯାଅ ଭାଗବତ ପଢ ବୈଷ୍ଣବର ସ୍ଥାନେ, ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ। ଚୈତନ୍ୟ ମହାପ୍ରଭୁଙ୍କୁ ସେଥିପାଇଁ ରଖା ହେଲା, ମହାପ୍ରଭୁଙ୍କ ମତ ହିସାବରେ ଭାଗବତ ଦର୍ଶନ କରିବାକୁ ପଡିବ, ଭାଗବତ ତତ୍ତ୍ୱ ଆଲୋଚନା କରିବାକୁ ପଡିବ, ଭାଗବତ ସିଦ୍ଧାନ୍ତ ସ୍ମରଣ କରିବାକୁ ପଡିବ ମହାପ୍ରଭୁଙ୍କର ମତ ହିସାବରେ। ଆଉ ମହାପ୍ରଭୁଙ୍କ ପରମ୍ପରାରେ ଆଗତ ଗୌର ଆନୁଗତ୍ୟରେ ଭଜନ କରିବାକୁ ପଡିବ, ଭକ୍ତି କରିବାକୁ ପଡିବ, ଭାଗବତ ସିଦ୍ଧାନ୍ତ ଗ୍ରହଣ କରିବାକୁ ପଡିବ, ଆଉ ଆଚାର୍ଯ୍ୟ ଉପାସନା କରିବାକୁ ପଡିବ, ତାହେଲେ ଶବ୍ଦବ୍ରହ୍ମ ଯେଉଁ ଭାଗବତ ମୂର୍ତ୍ତିମନ୍ତ ହେଇକି ଗ୍ରନ୍ଥ ଭାଗବତ ଭକ୍ତ ଭାଗବତଙ୍କ ହୃଦୟ ଭିତରେ ପରିପ୍ରକାଶ ହଉଛନ୍ତି, ସେ ମୂର୍ତ୍ତିମନ୍ତ ହେଇକି ସେ ଭାଗବତମ ପରିପ୍ରକାଶ ହେବେ, ପରିପ୍ରକାଶ ହେଇକି ଆସିବେ, ତାକୁ ଶବ୍ଦ ବ୍ରହ୍ମ କୁହାଯାଏ। ସେ ଶବ୍ଦ ବ୍ରହ୍ମ ଗୋଟେ ଜୀବର ସଂସ୍କାର ସୃଷ୍ଟି କରେ, ଶ୍ରୋତା ଧର୍ମ ବି ଜାଣା, ସେତେବେଳେ ଶୁଣିକି ଧର୍ମ ଜାଣିବେ ଲୋକ, ମାନେ ସଂସ୍କାରଟା କେବେ ଜୀବନର ବଦଳି ପାରେ ନା। ଦେଖ ତୁମେ ପରୀକ୍ଷା କରି, ତୁମେ ଚେଷ୍ଟା କରୁନା, ତୁମର ଯେଉଁ ଅଭ୍ୟାସ ଗୁଡା ରହିଛି, ଯେଉଁ ଜିନିଷଟା ରହିଛି, ସେଟା ତୁମେ କେବେ ବଦଳେଇ ପାରିବନି। ଜଣେ ଶୁଣିଦେଲେ ବି ତାକୁ ଶବ୍ଦ ବ୍ରହ୍ମ ଆସିବନି, କାହିଁକି ଆସିବନି ଜଣେ କହିବ? ଦୁଇଟା ଜିନିଷ ରହିଲା, ପୁଣି ସବୁବେଳେ ମନେ ରଖିବାକୁ ପଡିବ, କେଉଁଟା? ଶରଣାଗତି, ପ୍ରଣିପାତ ଆଉ ସେବା, ତା ବିନା କେବେ ହବନି ଶବ୍ଦ ବ୍ରହ୍ମ ପରିପ୍ରକାଶ। ଆଉ ଶବ୍ଦ ବ୍ରହ୍ମର ଅବତରଣ ନହେଲେ ହୃଦୟରେ ସଂସ୍କାର ଆସିବନି, ଆଉ ସେବନ୍ମୁଖୀ ଭାବଟା ଆସିବନି, ଏଟା ହଉଛି ବଡ଼ ଜିନିଷ। ଯେତେବେଳେ ଶବ୍ଦ ବ୍ରହ୍ମର ହୃଦୟରେ ପରିପ୍ରକାଶ ନ ହବ, ତୁମର ଭୋଗନ୍ମୁଖୀ ଭାବନା ରହିବ, ତୁମେ ସବୁ ଶୁଣୁଥିବ, ସବୁ ଜାଣୁଥିବ, ସବୁ ଏନ୍ଜୟମେଣ୍ଟରେ ପଳାଉଥିବ, ସବୁ ଭୋଗ ବାସନାକୁ ପଳେଇଲା, କାହିଁ ଭୋଗ ବାସନା ପଳେଇଗଲା? ଶବ୍ଦ ବ୍ରହ୍ମ ହଉନା, ପରିପ୍ରକାଶ ହେଇପାରୁନା, ଭୂମିଟା ଠିକ ନାହିଁ, କଥା କରଣରେ ପ୍ରବେଶ କରୁନି, ଏଇ ସେବା ନାହିଁ, ଶରଣାଗତି ଭାବନା ନାହିଁ। ସେଥିପାଇଁ ଶିଖିଲେ ଶରଣାଗତି ଶିଖେଇଲେ କିଏ? ପୁଣି ଚୈତନ୍ୟ ମହାପ୍ରଭୁ। ସେଥିପାଇଁ ଶିଖିଲେ ଚୈତନ୍ୟ ମହାପ୍ରଭୁ ଶରଣାଗତି ଶିଖ, ଚୈତନ୍ୟ ମହାପ୍ରଭୁ ଭକ୍ତି ଦେବା ପାଇଁ ଆସିଛନ୍ତି, ତାପରେ ତୁମେ ଭାଗବତମ ବୋଲି, ସେତେବେଳେ ତୁମର ପଣ୍ଡିତ ସଫଳ, ପାଣ୍ଡିତ୍ୟ ସଫଳ, ତେବେ ତ ପଣ୍ଡିତ ତୁମର ହେବେ ସଫଳ, ସେତେବେଳେ ତୁମେ ତତ୍ତ୍ୱଜ୍ଞାନ ଜାଣିବ, ଜାଣିବେ ନିର୍ମଳ, ସେତେବେଳେ ତୁମର ତତ୍ତ୍ୱଜ୍ଞାନଟା ନିର୍ମଳ ହବ। ଶରଦାମଦାର କହିଲେ ସେ ପଣ୍ଡିତଙ୍କର ପୁରା ଜୀବନ ବଦଳିଗଲା, ଆରେ ସତ ସତ ସତ, ଇଏ ହଉଛି ଭାଗବତମ। ଶ୍ରବଣ ହଉଛି ବହୁତ ଗୁରୁତ୍ୱ ଏଥିପାଇଁ, ଆଉ ଶ୍ରବଣ ସହିତ ଶ୍ରବଣ ଶରଣାଗତ ହିଁ କରିବାକୁ ପଡିବ, ଆଉ ସେବନମୁଖୀ ହେବାକୁ ପଡିବ, ତାହେଲେ ଶବ୍ଦ ବ୍ରହ୍ମ ଯେତେବେଳେ ହୃଦୟରେ ପରିପ୍ରକାଶ ହେବେ, ଆମ ହୃଦୟରେ ଏକ ସଂସ୍କାର ସୃଷ୍ଟି ହବ। କଣ ସେ ସଂସ୍କାର? ଆରମ୍ଭ କଣ ଆମ ସେ ସଂସ୍କାର ଆସିବ, ଆମର ସେବନମୁଖୀ ଭାବନା ଆସିବ। ସେବନମୁଖୀ ଭାବନା ମାନେ ହୃଦୟରେ ଭଗବାନଙ୍କୁ ସୁଖୀ କରିବାର ବାସନାଟା ଉଦୟ ହବ। ଏଟା ହଉଛି ଶ୍ରୋତ, ଏହାକୁ ଶ୍ରୌତ ପନ୍ଥା କୁହାଯାଏ। ଶ୍ରୌତ ପନ୍ଥାରେ ଆମେ ଦୀକ୍ଷିତ ହଉଛେ, ମନ୍ତ୍ର ଦୀକ୍ଷା ଯୋଉ ନଉଛେ, ମନ୍ତ୍ରଟା କଣ ନେଲେ ଦୀକ୍ଷା ମାନେ କଣ କହୁଛେ, ଆମର ଯୋଉ ଦୀକ୍ଷାର ବ୍ୟବସ୍ଥାଟା କଣ କଣ ବୁଝୁଛେ ଦୀକ୍ଷା। ଆଜ୍ଞା ମୋର ନାଁଟା ପରିବର୍ତ୍ତନ ହେଇଗଲା, ଆଉ ମାଳି ଗୋଟେ ଆଣିଲେ ମାର ଜପ କଲି, ଆଉ କଣ ସେ ତ ମହାମନ୍ତ୍ର ଜପ କରୁଛ, ଆଉ କଣ ତମ ପରିବର୍ତ୍ତନ କଣ ହେଲା। ଜଣେ ଭକ୍ତକୁ ତୁମେ ବସିକି କଣ ସେଟା କ୍ରିଟିସାଇଜ୍ କରିଥାନ୍ତ, ଗୋଟେ ଜଣେ ଭକ୍ତକୁ ତୁମେ ପଚାର, ତୁମେ ଦୀକ୍ଷା ନେଲା ପୂର୍ବରୁ ଆଉ ଦୀକ୍ଷା ନେଲା ପରେ ତୁମର କଣ ପରିବର୍ତ୍ତନ ହେଇଛି। ତ ସେଇ ବ୍ୟକ୍ତି ଅଛ, ତୁମେ ଦୀକ୍ଷା ନେଇସାରିଲାଣି, 5 ବର୍ଷ ଗଲାଣି, 10 ବର୍ଷ ଗଲାଣି, କଣ ପରିବର୍ତ୍ତନ ହେଇଛି। ଯେପର୍ଯ୍ୟନ୍ତ ସୌତ ପରମ୍ପରାରେ ଆଗତ ଆଚାର୍ଯ୍ୟମାନଙ୍କର କଥାକୁ ସେ ଶ୍ରବଣ ନ କରିବ, ଯେପର୍ଯ୍ୟନ୍ତ ଶରଣାଙ୍ଗତି ଆଉ ସେବନମୁଖୀ ଭାବନା, ସେବା ଭାବନା ତାର ନ ଆସିବ, ତା ସଂସ୍କାର ବି କିଛି ହେଇପାରିବନି। ତା ଦୀକ୍ଷା ତ କମ୍ପ୍ଲିଟ ହେଲାନି, ଦୀକ୍ଷା ତ ଗୋଟେ ପ୍ରୋସେସ, ଏଟା ଫାଷ୍ଟ ପ୍ରୋସେସ, ସେ ଦୀକ୍ଷା ନେଲା, ତା ନାଁଟା ପରିବର୍ତ୍ତନ ହେଲା, ତାର ସଂସ୍କାର କଣ ଆବଶ୍ୟକ, ଆସିପାରିବନି। ଗୋଟେ ଲଙ୍ଗ ଟର୍ମ ଏଟା ଗୋଟେ ଜିନିଷ, ଦୀକ୍ଷା କାଳେ ଶିଷ୍ୟ କରେ ଆତ୍ମସମର୍ପଣ, ଆତ୍ମସମର୍ପଣ କରିବାକୁ ପଡିବ। ଆତ୍ମସମର୍ପଣ ମାନେ କଣ କଣ ଆତ୍ମସମର୍ପଣ, ଏ ଦେହଟା ମୋର ଯାହା ଅଛି ଆଜି ଆଜିଠାରୁ ସବୁ ହଉଛି ଗୁରୁ ଆଉ କୃଷ୍ଣଙ୍କର, ତୁମର ଆଉ ମତେ ଏଟା ଭଲ ଲାଗୁନି, ମୁଁ ଏଠି ରହିପାରିବିନି, ମତେ ସେବା ଭଲ ଲାଗୁନି, ନୋ ନୋ ଦିସ୍ ଇଜ୍ ନଟ୍ ଆତ୍ମସମର୍ପଣ। ତୁମକୁ ତୁମର କିଛି ନାହିଁ, ତାହେଲେ ତୁମେ ଆସିଲ ପ୍ରୋସେସକୁ ଆସିଲ, ତୁମକୁ କେଉଁଟା ଭଲ ଲାଗୁଛି, ତୁମକୁ ଏଇ ଆଇଡିଆଟା ଭଲ ଲାଗୁଛି, ତୁମର ଏଇ ଜିନିଷଟା କରିବାକୁ ଇଚ୍ଛା ନାହିଁ, ନୋ ନୋ ସେଟା ନାହିଁ, ସେଟା ଶରଣାଗତି ନୁହେଁ, ଏଟା ରିଜେକ୍ଟ ଜିନିଷ। ତୁମେ କେତେ ଜ୍ଞାନୀ ଲୋକ ହେଇପାରିଥାଅ, ସେଟା ଶରଣାଗତ, ସେଟା ଆତ୍ମସମର୍ପଣ ନୁହେଁ। ଆତ୍ମସମର୍ପଣ ମାନେ ତୁମର ସ୍ୱତନ୍ତ୍ରତାକୁ ହରାଇ ଦେବା, ବାସ୍ ସେଥିପାଇଁ ଲୋକ ଭୟ କରନ୍ତି। ସେଥିରେ ସୁଖ କଣ ଆସିବ, ଦୁଃଖ କଣ ଆସିବ, ବିଚାର କରିବାକୁ ପଡିବ ନା। ଯେମିତି ବଳି ମହାରାଜ, ସେ କେବେ ଚିନ୍ତା କଲେନି, ମୁଁ ଆଜି ରାଜା ଥିଲି, ମୁଁ ଭିକାରୀ ହେଇଯିବି। ଇଏ କହିଲେ ନା, କିଏ ଶୁକ୍ରାଚାର୍ଯ୍ୟ କହିଲେ ନା, ତାରେ ତୁ ରାଜା ଛୁ, ଇନ୍ଦ୍ର ପଦରେ ଅଛୁ, ଗରିବ ହଉ କିଏ ଚାହେଁ, କାଲି ଲୋକ ତ କିଏ ଭଲ ପାଇବ। ସେ କହିଲେ ନା, ମୁଁ ସେଟାକୁ ଭୟ କରୁନି, ଆତ୍ମସମର୍ପଣ ସୁଖ ଦୁଃଖର ବିଚାର ନାହିଁ। ଭକ୍ତ ଠାକୁର ସେ ପଦ ନାହିଁ, ଆତ୍ମସମର୍ପଣ ଗଲେ, ଆତ୍ମସମର୍ପଣ କରି ଗଲା ଅଭିମାନ, ନା କରିବ ନିଜ ରକ୍ଷା ବିଧାନ। ମୋର ଅଭିମାନ ତ ନାହିଁ ଆଉ, ମୁଁ ନିଜର ବୋଲି, ଆଉ ମୁଁ ନିଜର ରକ୍ଷା ନିଜେ ଆଉ କରିବି ନାହିଁ। କଣ ବୁଝିପାରୁଛ, ମୁଁ ନିଜର ରକ୍ଷା ନିଜେ କରିବିନି, ଏଟା ହଉଛି ଆତ୍ମସମର୍ପଣ। ଏ କଣ ଛୋଟିଆ ପରପଟ ଶବ୍ଦ ବ୍ରହ୍ମ, ଯୋଉ ଭଗବାନଙ୍କର ଶବ୍ଦ ବ୍ରହ୍ମ ପରିପ୍ରକାଶ ହେବେ, ଭଗବାନଙ୍କର ହୃଦୟରେ ଯୋଉ ସଂସ୍କାର ପରିବର୍ତ୍ତନ ହବ, ଶରଣାଗତିର ଭାବନା, ଏସବୁ ଆଚାର୍ଯ୍ୟଙ୍କ ତତ୍ତ୍ୱର ରହିଛି। ନା କରିବ ନିଜ ରକ୍ଷା ବିଧାନ, ଆତ୍ମସମର୍ପଣ ଗଲା ତୋୟା ଅଭିମାନ, ମମ ଅଭିମାନ, ମୋର ଅଭିମାନ ଚାଲିଗଲା, ମୁଁ ନିଜ ରକ୍ଷା ମୁଁ ଆଉ କରିବିନି। ଆମର କଣ ଚିନ୍ତା ସବୁବେଳେ ନିଜର ପ୍ରୋଟେକ୍ସନ, ମୋ ଭକ୍ତିକୁ ମୁଁ ପ୍ରୋଟେକ୍ସନ କରିବି, ମୁଁ ନିଜ ଭକ୍ତି କରିବି, ମୁଁ ନିଜେ ଚଳିବି, ମୁଁ ନିଜେ ରହିବି, ମୋର ସୁରକ୍ଷା, ନ ସେଟା ବି ନୁହେଁ, ସେଟା ବି ରିଜେକ୍ଟ କରାହେଇଛି। ମୁଁ କିଛି ଆଉ ରକ୍ଷା ବିଧାନ କରିବିନି, ମୁଁ ଛାଡ଼ିଦେଲି ଆଉ, ତୁମେ ରଖିବ ତୁମର ଧନ ବୋଲି ଭାବିକି ତୁମେ ମତେ ନିଜେ ରଖିବ, ଯେମିତି କୁପମାନଙ୍କୁ ରଖିଥିଲ, କାଳିଆ ବିଷୟରୁ ସବୁ ଗୋଟେ ଗୋଟେ କରି କହିବେ, ଅଘା ସୁରରୁ, ବକା ସୁରରୁ, ଯେମିତି ଆପଣ ଉଦ୍ଧାର କରି ରଖିଥିଲେ ନିଜ ଧନ ଭାବିକି, ମତେ ସେମିତି ରଖିବେ। ଏ ଶରଣାଗତି ଫାର୍ଷ୍ଟ ଷ୍ଟେପ୍ ତ ଆମର ପ୍ରଣିପାତ ନାହିଁ ଆଉ, ଶବ୍ଦ ମୋର କଣ ପରିପ୍ରକାଶ, ସେଥିପାଇଁ ଆଚାର୍ଯ୍ୟ ଉପାସନା କରିବାକୁ ପଡିବ। ସେଥିପାଇଁ ସେ କହିଲେ ଯା ବୈଷ୍ଣବର ସଂଘ କର, ପ୍ରକୃତ ମହାରାଜ ଏଟା ସବୁଠୁ ବଡ ଭାଗ୍ୟ ଥିଲା। ସେ ସୁଖଦେବ ଗୋସ୍ୱାମୀ ଇମିଡିଏଟଲି ରିକଗ୍ନାଇଜ୍ କରିନେଲେ, ଇଏ ହଉଛନ୍ତି ଭକ୍ତ ଭାଗବତ, ପୂର୍ଣ୍ଣ ବିଶ୍ୱାସ ଆସିଗଲା, ଶରଣାଗତ ହେଇଗଲା। ସେଥିପାଇଁ ତାଙ୍କ ପାଖକୁ ସବୁ ହୃଦୟରୁ, ସୁଖଦେବଙ୍କ ହୃଦୟରୁ, ମୁଖରୁ ଯାହା ବିଗଳିତ ହଉଥିଲା ଶବ୍ଦ ବ୍ରହ୍ମ, ତାକୁ ସବୁ ପାନ କରୁଥିଲେ। କିଏ ପରୀକ୍ଷିତ ମହାରାଜ, ହୃଦୟରେ ତାଙ୍କର ରସର ପରିପ୍ରକାଶ ହେଲା, ଶବ୍ଦ ବ୍ରହ୍ମ ହୃଦୟରେ ଏଇ ଅଭିଧେୟ ପ୍ରୟୋଜନ ରସର ପରିପ୍ରକାଶ କରିବେ, ସେବନମୁଖୀ ଭୋଗନମୁଖୀ ଭାବନା ବିଦୂରିତ ହେଇଯିବ, ସେବନମୁଖୀ ଭାବନା ଉଦୟ ହବ। ଆଉ ରସ ସଂଗ୍ରହ ପାଇଁ ଗୁରୁଦେବ ସେ କଥା କହୁଛନ୍ତି, ତତ୍ତ୍ୱ ଶ୍ରବଣ କଲେ ଲୀଳା ରସ ପାଇଁ ହୃଦୟରେ ଲାଳସା ଜନ୍ମେ, ମୁଁ କେମିତି ଭଗବାନ ସହିତ ସମ୍ପର୍କ ସ୍ଥାପନ କରିବି, କେମିତି ଗୋଟେ ପ୍ରଭୁଙ୍କୁ, ଭାଗବତରେ ଗୋପୀମାନେ ଏମିତି କାମନା କରିଛନ୍ତି, ଧ୍ରୁବ ଏଇ କାମନା କରିଛନ୍ତି, ପ୍ରହ୍ଲାଦ ଏଇ କାମନା କରିଛନ୍ତି, ପ୍ରଭୁ ମୋର କେବେ ସେ ଦିନ ଆସିବ, ଏ ଲାଳସା ସୃଷ୍ଟି ହବ। ଆମେ ଆମେ କହୁଛେ କିନ୍ତୁ କହିବାର ଲାଳସା, ଜଣେ କହିବେ ରସଗୋଲା ଖାଅ, ବୁଝିପାରୁଛ କି? ତୁମେ କହିବ ରସଗୋଲାଟା ଖାଅ, ତୁମେ ତାର ସ୍ୱାଦ ଜାଣିନ ବା ତୁମର ଖାଇବାର ଲାଳସା ଆସୁନି, ତାର ସେ ଯୋଉ କହିବାର କଣ ଆନନ୍ଦ ଅଛି? ସେଟା ଗୋଟେ ମାନସିକ ଆନନ୍ଦ, ଏଟା ବାସ୍ତବ ଆନନ୍ଦ ନୁହେଁ। ଏଇ ଯୋଉ ରସ ଜିନିଷ ତତ୍ତ୍ୱ ଶ୍ରବଣ କଲା ପରେ ହୃଦୟରେ ଏକ ଲାଳସା ସୃଷ୍ଟି ହୁଏ। ଧ୍ରୁବ ମହାରାଜ ଯେଭଳି ପ୍ରାର୍ଥନା କରୁଛନ୍ତି, ପ୍ରହ୍ଲାଦ ଯେଭଳି ପ୍ରାର୍ଥନା କରୁଛନ୍ତି, ଗୋପୀମାନେ ଯେଭଳି ପ୍ରାର୍ଥନା କରୁଛନ୍ତି, ଶବ୍ଦର ମହାରାଜ ପରିପ୍ରକାଶ ହୁଏ। ତତ୍ତ୍ୱାଚାର୍ଯ୍ୟଙ୍କର କୃପା ଲାଭ କଲେ, ତାଙ୍କ ଶରଣାଗତ ହେଲେ ଇଏ ବହୁତ ସମିସିବ ହୁଏ, ବହୁତ ସୂକ୍ଷ୍ମ ରାସ୍ତା। ଟିକେ ତୁମେ ଏପଟ ସେପଟ ହେଇଗଲେ ଗଲା, ସିଦ୍ଧାନ୍ତରୁ ବହିର୍ଭୂତ ହେଇଗଲା, ଟ୍ରାକ୍ ଖସିଗଲା, ଗଲା ଆଉ ଆଉ ତ ପରିପ୍ରକାଶ ହବନି, ଆଉ ହୃଦୟ ଭିତରେ କି ତତ୍ତ୍ୱ ଜ୍ଞାନଟା ଆସିବନି, ଖାଲି ସୁପରଫିସିଆଲ ତୁମେ ସବୁ ଚାଲିଥିବ ଆଉ ଆଉ ତ ରସଟା ଆଉ ହୃଦୟ ଭିତରେ ରସ ହେଇପାରିବନି, କାରଣ ଏଟା ଗୋଟେ ପର୍ଟିକୁଲାର ଆଚାର୍ଯ୍ୟ ନିଷ୍ଠତା, ଆଚାର୍ଯ୍ୟ ଉପାସନା ପୁରା ଆବଶ୍ୟକ। ଗୁରୁ ବୈଷ୍ଣବଙ୍କ ପାଖରେ ପୁରା ଶରଣାଙ୍ଗତ ହେବାକୁ ପଡିବ ଫାଷ୍ଟ, ତତ୍ ବିଧି ପରିଣତା ଅଧ୍ୟୟନ, ତାପରେ ସେବା କରିବାକୁ ପଡିବ, ତାପରେ ପରିପ୍ରଶ୍ନ। ପରିପ୍ରଶ୍ନ ଥାର୍ଡ ଷ୍ଟେପ୍, ଆଉ ପରିପ୍ରଶ୍ନ ହଉଛି ଏଇ ଏଇ ଶବ୍ଦ ବ୍ରହ୍ମ ହୃଦୟରେ ପରିପ୍ରକାଶ ହେଲା ପରେ ବା ଶବ୍ଦ ବ୍ରହ୍ମଙ୍କୁ ଶ୍ରବଣ କଲା ପରେ ଶିଷ୍ୟ ହୃଦୟରେ ଯୋଉ ସଂସ୍କାର ସୃଷ୍ଟି ହୁଏ, ସେ ସଂସ୍କାରରେ ତାର ବାସନା ଆସିବ। କକ୍ଷ ବାସନା କୃଷ୍ଣଙ୍କୁ ସେବା କରିବା ପାଇଁ, କୃଷ୍ଣ ସହିତ ସମ୍ବନ୍ଧ ସ୍ଥାପନ କରିବା ଯୋଉ ଯୋଉ ଭାବନାଟା ଉଦ୍ଭବ ହୁଏ ସେଇଥିରେ ସେ ପରିପ୍ରଶ୍ନ କରେ। ପରୀକ୍ଷିତ ମହାରାଜ କଣ କଣ ପ୍ରଶ୍ନ ପଚାରୁଛନ୍ତି ଦେଖ, ତୁମେ କିଭଳି ତାଙ୍କର ପ୍ରଶ୍ନ ଗୁଡିକ ସବୁ ଅଛନ୍ତି, ସବୁ କୃଷ୍ଣ ସମ୍ବନ୍ଧୀ। ସେଥିପାଇଁ ପରୀକ୍ଷିତ ସୁଖଦେବକୁ ସେ ବାରମ୍ବାର ପ୍ରଶଂସା କରୁଛନ୍ତି, ପରୀକ୍ଷିତ ତଜାତା ନୈଷ୍ଠିକର ତିହି, ତୁମେ ଯେମିତି ପ୍ରଶ୍ନ କରୁଛ ମୁଁ ବହୁତ ଖୁସି ହେଇଯାଉଛି। କୃଷ୍ଣ ସମ୍ବନ୍ଧୀ ଆମର କଣ ଖାଲି ସନ୍ଦେହ, ଏଟା କାହିଁକି ଏମିତି ହେଲା, ଏଟା କାହିଁକି ଏମିତି ହେଲା? ଯେକୌଣସି ଭକ୍ତ ପ୍ରଶ୍ନ କରିବ ମାନେ ତାର ପ୍ରଶ୍ନଟା ଗୋଟେ ଅଜବ ପ୍ରଶ୍ନ, ପ୍ରଶ୍ନ କଣ? କିନ୍ତୁ ପ୍ରଶ୍ନ ତ କିଛି ନାହିଁ, ଭାଗବତ କିଛି ଏତେ ଗ୍ରହଣ ଆମେ କରିପାରୁନା, ପ୍ରଶ୍ନ କଣ କରିବା? ଯେତେବେଳେ ଆମେ ଗ୍ରହଣ ଗୋଟେ କରିବା ପାଇଁ ଶକ୍ତି ନା, ପ୍ରଶ୍ନ କଣ କରିବା? ତାର ଗୋଟେ କ୍ଷମତା ରହିବା ଦରକାର ନା, ପ୍ରଶ୍ନ କଣ ଆମେ କରିବା? ଆମେ ତ ଗ୍ରହଣ କରିବା ଶକ୍ତି ନାହିଁ, ଭାବ ସତ୍ୟ ସତ୍ୟ ଇଏ ତ ସତ୍ୟ ସବୁ। ଯେହେତୁ ଆମର ସଂସ୍କାର ବହୁତ କମ ବା ସ୍ୱୀକୃତି ବହୁତ କମ, ଆକୁ ବୁଝିବା ପାଇଁ ଆମେ ସବୁ ପ୍ରଶ୍ନ ପଚାରୁଛେ, ଭଲମନ୍ଦ କରୁଛେ, କିନ୍ତୁ କଣ କରିପାରିବା? ଗୋଟିଏ ସନ୍ଦେହ ଗଲେ ଆଉ ଗୋଟେ ସନ୍ଦେହ ଆସିବ, ଆଉ ଗୋଟେ ସନ୍ଦେହ ଗଲେ ଆଉ ଗୋଟେ ସନ୍ଦେହ ଆସିବ। ନିଜର ଅନର୍ଥ ସହିତ କେବଳ ସଂଗ୍ରାମ କରିକି ଏ ଅନର୍ଥକୁ ନେଇକି ଆମର ପ୍ରଶ୍ନ, ଆଉ କଣ ଜୀବର ଯୋଉ ପ୍ରଶ୍ନ ସେ ଅନର୍ଥକୁ ନେଇକି ପ୍ରଶ୍ନ, ତାର ଅନର୍ଥ ଅଛି ସେ ଯାହା ପ୍ରଶ୍ନ କରିବ ସେ ଅନର୍ଥଟା କେମିତି ବିଦୂରିତ ହବ କେମିତି, ସେ ପ୍ରଶ୍ନ ନା ଆଉ ତା ଷ୍ଟେଜଟା ସେ ଆଉ ପ୍ରଥମ ଅବସ୍ଥାରେ ପୁରା ବିଶ୍ୱାସ ଅବସ୍ଥାକୁ ଆସିନି ନା। ସେଥିପାଇଁ କୁହାହେଲା ନାହିଁ ଆଚାର୍ଯ୍ୟ ଉପାସନା କରିକି ଚାଲ, ଆଚାର୍ଯ୍ୟଙ୍କ ପଥ ହିସାବରେ ଚାଲ, ସେ ହେଲେ ଭକ୍ତ ଭାଗବତ। ଆଉ ଚୈତନ୍ୟ ମହାପ୍ରଭୁଙ୍କ ସହିତ କଣ ଆବଶ୍ୟକ ଅଛି? ଏ ଯୋଉ ସିଦ୍ଧାନ୍ତଟା ଚୈତନ୍ୟ ମହାପ୍ରଭୁଙ୍କ ସହିତ ଭାଗବତର କଣ ଆଉ ଗୋଟେ ସିଦ୍ଧାନ୍ତ ରହିଛି? ମହାପ୍ରଭୁ ଶରଣାଗତି ଶିଖେଇବେ, ମହାପ୍ରଭୁ ଭକ୍ତି ଦେବେ, ମହାପ୍ରଭୁ ଆଚାର୍ଯ୍ୟ ଉପାସନା ଶିଖେଇଲେ, ଆଉ ମହାପ୍ରଭୁଙ୍କ କୃପାରୁ ହିଁ ତୁମେ ଭକ୍ତ ଭାଗବତ ପାଇବ। କେଉଁଠି ସିଦ୍ଧାନ୍ତ ଅଛି? ଚୈତନ୍ୟ ଯୋଦ୍ଧା ମନ୍ତ୍ର ଅଛି, ଚୈତନ୍ୟ ମହାପ୍ରଭୁଙ୍କ ଦୟା କଣ ନାଇ ଲେଖିଲେ ନା ସେଠି, ଦୁଇ ବାଇ ହୃଦୟର ଖ୍ୟାଲି ଅନ୍ଧକାର, ଦୁଇ ଭାଗବତ ସଙ୍ଗେ କରେଣ୍ଟ ସାକ୍ଷାତକାର। ଦୁଇ ଭାଇ କୋର ନିତ୍ୟାନନ୍ଦ କାହା କୃପା କରିବେ ତ ସିଏ ମହାପ୍ରଭୁ, ସିଏ ଭକ୍ତ ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତ ସଙ୍ଗ ପାଇବ। ଦୁଇ ଭାଇ ହୃଦୟର ଖ୍ୟାଲି ଅନ୍ଧକାର, କିଏ ଦୁଇ ଭାଇ? ଗୌର ଆଉ ନିତା, ଦୁଇ ଭାଇ ହୃଦୟର ଖ୍ୟାଲି ଅନ୍ଧକାର, ଜୀବର ଯୋଉ ଅଜ୍ଞାନ ଅନ୍ଧକାର ରହିଛି ତାକୁ ଦୂର କରିବେ। ଦୁଇ ଭାଇ ହୃଦୟର ଖ୍ୟାଲି ଅନ୍ଧକାର, ଦୁଇ ଭାଗବତ ସଙ୍ଗେ କରାନ ସାକ୍ଷାତକାର। ଚୈତନ୍ୟ ମହାପ୍ରଭୁ କୃପା କଲେ ତୁମେ ଦୁଇ ଭାଗବତ ସାଙ୍ଗରେ ସାକ୍ଷାତ କରିପାରିବ। ସାକ୍ଷାତକାର କିଏ ଟର୍ମ ବୁଝିପାରୁଛନ୍ତି? ଦୁଇ ଭାଗବତ ସଙ୍ଗେ କରାନ ସାକ୍ଷାତକାର, ସିଏ ହିଁ କରାନ୍ତି। ଆମେ କଣ କହୁଛୁ ମୁଁ ଦେଖିଦେଲି ମୁଁ ପାଇଗଲି? ନାଇଁ ନାଇଁ ନାଇଁ, ଇଏ ସିଦ୍ଧାନ୍ତ ନାହିଁ। ମହାପ୍ରଭୁ ସିଦ୍ଧାନ୍ତ ବହୁତ ସୂକ୍ଷ୍ମ ସିଦ୍ଧାନ୍ତ, କୃଷ୍ଣ ଶୁକ୍ରଜୀ ଗୋସ୍ୱାମୀ ଲେଖୁଛନ୍ତି। ଦୁଇ ଭାଇଙ୍କର ଗୌର ନିତ୍ୟାନନ୍ଦଙ୍କର କର କରୁଣା, ଦୁଇ ଭାଇ ହୃଦୟର ଖ୍ୟାଲି ଅନ୍ଧକାର, ଦୁଇ ଭାଇ ହୃଦୟର ଅନ୍ଧକାରକୁ ବିଦୂରିତ କରନ୍ତି। ଦୁଇ ଭାଗବତ ସଙ୍ଗେ କରନ୍ତି ସାକ୍ଷାତକାର, ସିଏ ହିଁ ଦୁଇ ଭାଗବତଙ୍କ ସଙ୍ଗେ ସାକ୍ଷାତକାର କରନ୍ତି। ତାପରେ କିଏ ଦୁଇ ଭାଗବତ? ତାପରେ କହିଲେ ଏକ ଭାଗବତ ବଡ଼ ଭାଗବତ ଶାସ୍ତ୍ର, ଆର ଭାଗବତ ଭକ୍ତି ରସ ପାତ୍ର। ଦୁଇ ଭାଗବତ ହେଲେ ଜଣେ ହେଲେ ବଡ଼ ଭାଗବତ, କିଏ? ଏକ ଭାଗବତ ବଡ଼ ଭକ୍ତିରସ ଶାସ୍ତ୍ର, ଭକ୍ତିରସର ଶାସ୍ତ୍ର ହେଲା ଭାଗବତ, ଆର ଭାଗବତ ଭକ୍ତିରସ ପାତ୍ର, ଆଉ ଜଣେ ଭାଗବତ ହେଲେ ଭକ୍ତିରସର ପାତ୍ର। ଦୁଇ ଭାଗବତ ଦିଆ, ଦୁଇ ଭାଗବତ ଦିଆ, ଦୁଇ ଭାଗବତଙ୍କ ମାଧ୍ୟମରେ ଭକ୍ତି ଦିଆ, ଭକ୍ତି ଅଛି ବସ, ଲାଷ୍ଟରେ କହିଛନ୍ତି ସେ ପଦ, ତାହାର ହୃଦୟ ସିଏ ନିଜେ ବସ ହୁଏ, ନିଜେ ଭକ୍ତି ଦେବେ ଦୁଇ ଭାଗବତଙ୍କ ଦ୍ଵାରା, ନିଜେ ଭକ୍ତି ପ୍ରଦାନ କରି ଚୈତନ୍ୟ ମହାପ୍ରଭୁ ତାର ବସ ହେଇକି ରହିବେ ସେ ଭକ୍ତ। ମହାପ୍ରଭୁ ଯଦି କୃପା ନ କରି ତାହେଲେ ତମେ ଗ୍ରନ୍ଥ ଭାଗବତ ପାଇବୁ କୋଉଠୁ? ଗ୍ରନ୍ଥ ଭାଗବତର ତତ୍ତ୍ୱ ଶବ୍ଦ ବ୍ରହ୍ମର, ଆଉ ଭକ୍ତ ଭାଗବତ ପାଇବେ ନା? ଭକ୍ତ ଭାଗବତରେ ଶବ୍ଦ ବ୍ରହ୍ମ କେମିତି ପରିପ୍ରକାଶ? ଆଉ ଦୁଇ ମହାପ୍ରଭୁ କୃପା ନହେଲେ ହୃଦୟର ଅନ୍ଧକାର କେମିତି ଦୂର ହବ? ମହାପ୍ରଭୁ କୃପା ନ କଲେ ତମେ ପାଇବ କେମିତି? ସେଥିପାଇଁ ସେ ଲେଖିଲେ ଯାହା ଭାଗବତ ଗୋଟେ ବୈଷ୍ଣବର ସ୍ଥାନ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣ। ଆମର ସିଦ୍ଧାନ୍ତ ଭଳି ଆମର ସିଦ୍ଧାନ୍ତ ରତ୍ନମାଳା, ସିଦ୍ଧାନ୍ତ ରତ୍ନ ଏସବୁ। ଆଜି ମହାପ୍ରଭୁ ସିଦ୍ଧାନ୍ତ ଜାଣିନି ସେ କଣ ପାରିବାନି? ମହାପ୍ରଭୁ ସିଦ୍ଧାନ୍ତକୁ ଆଗେ ତମେ ବୁଝିବାକୁ ପଡେ, ଭକ୍ତି ହଉ ନ ହଉ ସିଦ୍ଧାନ୍ତ ହେଲେ ତୁମର ମତିଟା ଟିକେ ସ୍ଥିର ହବ, କୃପା ପାଇଁ ବ୍ୟାକୁଳତା ଆସିବ, ତତ୍ତ୍ୱ ଶ୍ରବଣ ମାଧ୍ୟମରେ ରସ ଆସ୍ୱାଦନ କରିବା ପାଇଁ ଇଚ୍ଛା ହବ, ସେ ଭାଗବତର ତତ୍ତ୍ୱ ନା? ନହେଲେ ଆମେ ସବୁ ବୁଝିବା କଣ ଦଶମ ସ୍କନ୍ଧରେ ଗୋପୀଙ୍କର ଭାବକୁ, ଦଶମ ସ୍କନ୍ଧରେ ଆମର ଯଜ୍ଞପତ୍ରୀ ମାନଙ୍କର ଭାବକୁ ବୁଝିହବନି, ଶୁକଦେବଙ୍କର ଭାବକୁ ବୁଝିପାରୁନି, ଆଉ କହିବା ଯେ ବକ୍ତାର ଭାବକୁ ବୁଝିନି, ଲୀଳା ଭାବକୁ କଣ ବୁଝିବ? ବକ୍ତାଙ୍କୁ ଯିଏ ବୁଝିପାରୁନି ସେ କଣ ଲୀଳା ଭାବକୁ ବୁଝିପାରିବ? ବୁଝିପାରିବ ମାଟା ମା ଗାଳି ଦିଏ, ଯୋଉ ମା ଯୋଉ କଣ ହେଲା ମନେକର ତୁମ ମାତାଜୀ, ତୁମ ସ୍ତ୍ରୀ ଯିଏ ଅଛନ୍ତି, ତାଙ୍କର ଭାବଟାକୁ ବଡ ପୁଅ ଜାଣିଛି, ଝିଅ ଜାଣିଛି, ସାନ ପୁଅ ଜାଣିଛି, ବୋହୂ ବି ଜାଣିଛି, ସେ କେଉଁ ଭାଷା ପ୍ରୟୋଗ କରନ୍ତି? ସେଟା ବି ସ୍ନେହ, ସେ ସ୍ନେହରେ ଯୋଉ ଭାଷାଟା ପ୍ରୟୋଗ କରୁଛ ସେ ଭାଷାଟା ଅନ୍ୟ ଲୋକ ଶୁଣିଲେ କଣ ଭାବିବ? ଆରେ ଛୁଆଗୁଡା କଣ ଏମିତି କଣ କହୁଛି? କିନ୍ତୁ ଛୁଆ କଣ ଲାଗୁଥିବ? ଛୁଆ କିଛି କଷ୍ଟ ଲାଗିବ, ବାହାର ଲୋକ କଷ୍ଟ ଲାଗିବ, ଛୁଆ କାହିଁକି? ଛୁଆ ମାର ଭାବଟାକୁ ବୁଝିଛି ନା, ଆଉ ମା ଯେଭଳି କଣ କେମିତି, ମା କେମିତି ରାଗିଲା, ମା କଣ କଲା, ମା ଖୁସି ଅଛି କି ନାହିଁ, ସେ ଭାବଟାକୁ ଜାଣିଛି ବୋଲି ଫଟୁ ଧରିଦଉଛି। ଯେ ବ୍ୟକ୍ତିର ଭାବଟାକୁ ଜାଣେ ସେ ଶବ୍ଦର ଅର୍ଥଟାକୁ ବୁଝିପାରିବ। ହେଇଯାଉ ଦେଖୁନା ଯୋଉ ସବୁ ରହିଛନ୍ତି ଯୋଉ ପ୍ଲାଟଫର୍ମରେ ବା ନିଚ ଶ୍ରେଣୀର ଲୋକମାନେ, ତାଙ୍କର ଯୋଉ ଗାଳି ଗୁଲଜ ଭଲ ମନ୍ଦ ହୁଅନ୍ତି, ସେଟା କଣ ତାଙ୍କର? ସେଟା କମନ୍ ପେଡା ପିଟା ଲାଗି ସବୁ ଠେଙ୍ଗା ପିଟା ଧରି ହୋ ହାଲା ବାପା ବାପ ପୁଅ ଝିଅ ହେବେ, ତାପରେ ଦେଖିଲା ବସିକି ସାଙ୍ଗେ, ତାପରେ ସକାଳ ଦିନ ସେ ଶୁଖୁଆ ପଖାଳ ଖାଉଥିବେ ବସିକି, ଦେଖି ନାହିଁ ତାପର ଦିନ କିରେ କଣ ମାଡ଼ଗୋଳ, ରାତିରେ ମାଡ଼ଗୋଳ, ସକାଳ ଉଠିଲା ବେଳକୁ ପୁଣି ବିସାରିବେନି, କାହିଁକି ତାଙ୍କର ଭାବ ଗୁଡାକ ସେଇଆ, ସେ ବୁଝୁଛନ୍ତି ହଁ ବାପା ଏମିତି ଗାଳି ଦିଅନ୍ତି, ସେ ଏମିତି ଭାଷା କୁହନ୍ତି, ମୁଁ ବି ସେମିତି ଗାଳି ଦିଅନ୍ତି, ପୁଣି ସକାଳ ଉଠି ପଖାଳ ଗୋଟେ ଜାଗାରେ ଖାଆନ୍ତି, ପୁଣି ସ୍ତ୍ରୀ ବି ରୋଷେଇ କରି ପୁଣି ତାର ଧରିକି ତାର ବାହାରିଲା ବିଲକୁ। ବ୍ୟକ୍ତିଟାକୁ ନ ବୁଝିଲେ ତମେ ଭାବଟାକୁ କେମିତି ବୁଝିବ? ବୁଝିପାରିବେନି। ସେଭଳି ଭାଗବତଙ୍କର ଯୋଉ ରହସ୍ୟ ରହିଛି, ଭାଗବତମ ଆଚାର୍ଯ୍ୟଙ୍କୁ ନ ବୁଝିଲେ ତମେ ତାଙ୍କ ଦ୍ଵାରା ଶବ୍ଦ ବ୍ରହ୍ମ ପ୍ରଗତି ପ୍ରକାଶ ହବ ନା, ଭାଗବତଙ୍କୁ କେମିତି ବୁଝିବ? ଭକ୍ତ ଭାଗବତ ବୁଝିବାକୁ ପଡିବ, ସେ ସବୁ ପ୍ରାର୍ଥନା କରିବାକୁ ପଡିବ, କାହାକୁ ନା ମହାପ୍ରଭୁଙ୍କୁ, ମହାପ୍ରଭୁ ଆପଣ ହିଁ ମୋତେ ଭକ୍ତ ଭାଗବତ, ଏଠି ଗୁରୁତତ୍ତ୍ୱ ରହିଲା, ସବୁବେଳେ ଲିଙ୍କିଙ୍ଗ ସବୁ ରହିଛି, ଗୁରୁତତ୍ତ୍ୱ ରହିଲା ନା। ଆଉ ଦୁଇ ଭାଇ ହୃଦୟରେ ଖାଲି ଅନ୍ଧକାର, ଦୁଇ ଭାଗବତ ସଙ୍ଗୀ କରାନ ସାକ୍ଷାତକାର, ସେଇ ଚାହିଁବେ ମହାପ୍ରଭୁ ଗୁରୁନିତ୍ୟାନନ୍ଦ ପ୍ରଭୁ ଦୁଇ ଭାଇ ସେ ସାକ୍ଷାତକାର କରାଇବେ ଶୁଦ୍ଧ ଭକ୍ତଙ୍କ ସାଙ୍ଗରେ, ଓ ସେଇ ଶୁଦ୍ଧ ଭକ୍ତଙ୍କ ଦ୍ଵାରା ହିଁ ସେ ଭକ୍ତି ଦେବେ। ଦୁଇ ଭାଗବତ ଦିଆ, ଦୁଇ ଭାଗବତଙ୍କ ମାଧ୍ୟମରେ ସେ ଭକ୍ତି ଦିଅନ୍ତି, ସିଦ୍ଧାନ୍ତ ଏଇଟା ରହିଲା। ଯେହେତୁ ଆଜି ଭାଗବତଙ୍କର ପରିପ୍ରକାଶ ଏ ଶବ୍ଦ ବ୍ରହ୍ମ, କିଭଳି ଆଚାର୍ଯ୍ୟଙ୍କର ଉପାସନା ମାଧ୍ୟମରେ ତାଙ୍କର ବାଣୀ ଆମର କର୍ଣ୍ଣ ଭିତରେ ପ୍ରବେଶ କରିବ, କେମିତି ଆଚାର୍ଯ୍ୟଙ୍କ ଚରଣରେ ଶରଣାଗତ ହବ, ତାଙ୍କର ଭକ୍ତି କରିବା, ତାଙ୍କର ସେବା କରିବା, ତାପରେ ଶବ୍ଦ ବ୍ରହ୍ମ ଆମ ହୃଦୟ ଭିତରେ ପ୍ରବେଶ କଲା ପରେ ସଂସ୍କାର, ଏକ ଭକ୍ତି ଉନ୍ମୁଖୀ ସଂସ୍କାର ସୃଷ୍ଟି କରିବ, ଭକ୍ତି ଭାବନା ସଂସ୍କାର ସୃଷ୍ଟି କରିବ, ଯାହାଦ୍ୱାରା ଆମର ସେବନମୁଖୀ ଭାବନା ଆସିବ, ଭୋଗନ୍ମୁଖୀ ଭାବନା ବିଦୂରିତ ହବ, କେମିତି ମୁଁ କୃଷ୍ଣଙ୍କୁ ସେବା କରିବି, କେମିତି ସୁଖୀ କରିବି, ଏ ବାସନା ଆସିବ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌର ବ୍ରହ୍ମାନନ୍ଦ।